ସେମାନଙ୍କର ମନ ଭିତରେ ଏକ ଭୟର ଉଦ୍ରେକ ହେଇଛି। ବୋଧହୁଏ ଆମର ପିତାମାତାମାନେ ଆମମାନଙ୍କୁ କୃଷ୍ଣଙ୍କ ଅତିରିକ୍ତ କୃଷ୍ଣଙ୍କ ବ୍ୟତିରିକ୍ତ ଅନ୍ୟ କାହା ସହିତ ବିବାହ କରିବେ। ଯଦିଓ ସେମାନେ ନିତ୍ୟ ସିଦ୍ଧ ବା ଭଗବାନଙ୍କର ଅନାଦିକାଳରୁ ଭଗବାନଙ୍କର ନିତ୍ୟ ସିଦ୍ଧ ପାର୍ଷଦ, କିନ୍ତୁ ଏ ଲୀଳା ବିଳାସ ବା ଭଗବାନଙ୍କର କୃଷ୍ଣଙ୍କ ସହିତ ତାଙ୍କର ବିରହର ଆସ୍ୱାଦନ କରିବା ପାଇଁ ସେମାନେ ବ୍ରତ କରିବା ପାଇଁ ସଂକଳ୍ପ କଲେ, ବ୍ରତ କରିବା ପାଇଁ ସ୍ଥିର କଲେ। ଜୀବନରେ ଯେଉଁମାନେ କିଛି ପ୍ରାପ୍ତ ହୋଇଛନ୍ତି ସେମାନେ ବ୍ରତ କରିକି ପ୍ରାପ୍ତ ହୋଇଛନ୍ତି। ହିରଣ୍ୟକଶିପୁ ଭଳି ଅସୁର ସେ ବ୍ରତ କରିଥିଲା, ତପସ୍ୟା କରିଥିଲା, ଭୋଗରେ କାହାକୁ କିଛି ବି ଜୀବନରେ ମିଳିନି। ମନୁଷ୍ୟରେ ଏଇଟା ଗୋଟେ ଭୁଲ ଧାରଣା ବା କୌଣସି ଜଣେ ଭକ୍ତ ହେଇକି ବି ଯଦି ସେ ଭାବୁଛି ଯେ ମୁଁ ଆରାମରେ କିଛି ପ୍ରାପ୍ତ ହେବି, ସେଇଟା ସମ୍ଭବ ନୁହେଁ। ଜୀବନରେ କୌଣସି ବସ୍ତୁ ଭୌତିକ ଦ୍ରବ୍ୟ ବି ଆରାମରେ ମିଳେ ନା, ଭଗବାନ କେମିତି ଆରାମରେ ମିଳେ? ଦେହକୁ ସୁଖ ଦେବା ଅର୍ଥ ଇନ୍ଦ୍ରିୟ ସୁଖ ମାନେ ଶରୀର ସୁଖ ମାନେ ହିଁ ମନ ପଳେଇଗଲା ବିଷୟ ଆଡ଼କୁ। ଯେତେବେଳେ ଜଣେ ବ୍ୟକ୍ତି କହୁଛି ମୁଁ ଭଲରେ ଅଛି, ମୋର କିଛି ଅସୁବିଧା ନାହିଁ, ତା ମାନେ ତାର ଦେହ ପାଇଁ ଯାହାକୁ ଯେକୌଣସି ବ୍ୟବସ୍ଥା ସବୁ ଭଗବାନ କରିଦେଇଛନ୍ତି ସେ ସିଟ୍ ତା ମନଟା ଅଛି, ସେଥିପାଇଁ ସେ କହୁଛି ମୁଁ ଭଲରେ ଅଛି। ଜଣେ ଲୋକ କହୁଛି ମୁଁ ଭଲରେ ଅଛି, ଭଲରେ ଅଛି ଅର୍ଥ ତ ଖାଇବାକୁ ଭଲ ମିଳୁଛି, ପଇସା ଭଲ ଅଛି ତା ପାଖରେ, ତା ସ୍ତ୍ରୀ ପିତା ସ୍ତ୍ରୀ ପୁତ୍ର କନ୍ୟା ଆଦି ଭଲ ଅଛନ୍ତି, ତା ମନ ଭଗବାନଙ୍କ ପାଖରେ ନାହିଁ। ସେଥିପାଇଁ ଆମେ କ'ଣ କହୁଛୁ, ଜଣେ ବ୍ୟକ୍ତି କହୁଛି ମୁଁ ଭଲରେ ଅଛି, ଭଲରେ କେମିତି ରହିବ? ତୁମେ ଭଗବାନ ଯାହାକୁ ଦୁଃଖାଳୟ ବୋଲି କହୁଛନ୍ତି, ଜଣେ ବ୍ୟକ୍ତି କହିବ ମୁଁ ଭଲରେ ରହିଛି, ଭଗବାନଙ୍କୁ ତିଆରି କଲା ବାଲା କହୁଛନ୍ତି ଏ ଦୁଃଖର ଘର। ଜଣେ ବ୍ୟକ୍ତି ଯଦି କହିବ ମୁଁ ଭଲରେ ଅଛି, କିମ୍ବା କିମ୍ବା ଜଣେ ଭକ୍ତ ଯଦି କହିବ ମୁଁ ଭଲରେ ଅଛି, ତା ଅର୍ଥ ସେ ବିଷୟରେ ରହିଛି। ଭଲ ଏଠି କିଛି ନାହିଁ, ଏଇଟା କେବଳ ଦୁଃଖାଳୟ। ଏଠି କେବଳ ଗୋଟିଏ ଜିନିଷ କୁଶଳ ଆଉ ମଙ୍ଗଳ ବା ଭଲ ହେଉଛି, ସେ ହେଉଛି କୃଷ୍ଣ ଭକ୍ତି। ଆଉ କେତେରେ ଭଲ କ'ଣ ଅଛି? ବ୍ରତ ବିନା କୌଣସି ଜୀବନରେ କୌଣସି ଜିନିଷ ମିଳେ ନା। ଯେଭଳି ଆମର ଯେଉଁ ଭଜନ କରିବା ଏଇଟା ଗୋଟେ ବ୍ରତ, ଆମେ ତ ବହୁତ ବ୍ରତ ପାଳନ କରୁଛେ, ଯେମିତି ଏକାଦଶୀ ବ୍ରତ, ରାମନବମୀ ବ୍ରତ, ଷଠ ଜୟନ୍ତୀ ପାଳନ କରୁଛେ, ଏସବୁ ବ୍ରତ ରହିଛି। ଗୁରୁଙ୍କର ଆବିର୍ଭାବ ତିରଭାବ, ଆଚାର୍ଯ୍ୟମାନଙ୍କର ଆବିର୍ଭାବ ତିର, ଏସବୁ ବ୍ରତ ସଂକଳ୍ପ। ବ୍ରତର ଅର୍ଥ ବି ବେଳେବେଳେ ସଂକଳ୍ପ ଲାଗିଛି, ଆଉ ବ୍ରତର ଅର୍ଥ ବି ବେଳେବେଳେ ଭଜନ ଉଦ୍ଦେଶ୍ୟରେ ଭୋଗକୁ ଆମେମାନେ କମାଉଛେ। ଜୀବନରେ ଯେଉଁମାନଙ୍କର ସଂକଳ୍ପ ନାହିଁ ଭକ୍ତି ଜୀବନରେ, ସେମାନେ ଆଗକୁ ବଢ଼ିବାଟା ବହୁତ କଷ୍ଟ। ଦେହର ସମସ୍ତ ପ୍ରକାର ବ୍ୟବସ୍ଥା ହେଇଗଲେ ଯେ ହରିଭଜନ ତା ସମ୍ଭବ ନୁହେଁ, କିଛି ବ୍ରତ କରିବାକୁ ପଡ଼େ। ଯେମିତି ଆମେ ଦେଖିଛୁ ଆମର ଗୁରୁଦେବ, ସେ ଯେଉଁଠି ଗଲେ ବି ସେ ଟ୍ରାନ୍ସଲେଟ୍ ନ କରିବେ, ପ୍ରଭୁପାଦଙ୍କର ଗ୍ରନ୍ଥକୁ ଟ୍ରାନ୍ସଲେଟ୍ ନ କରିବେ, ଅନୁବାଦ ନ କରିବେ, ସେ ଭୋଜନ କରିବେନି। ଯେତେ ରାତି ହେଲେ ବି ଶୋଇବେ ବି ନାହିଁ, ମାଳା ନ ସରିଲେ ଯେତେ ରାତି ହେଲେ ବି ଶୋଇବେନି। ଏବଂ ସଂକଳ୍ପ କୁହାଯାଏ, ବ୍ରତ କୁହାଯାଏ। ଯେଉଁମାନେ ଶ୍ରେଷ୍ଠ ମହାତ୍ମା ସବୁ ହେଇଛନ୍ତି ଜୀବନରେ, ସେମାନେ ବହୁତ ବ୍ରତ କରିଛନ୍ତି, ସଂକଳ୍ପ ତାଙ୍କ ଜୀବନରେ ଅଛି। ଢିଲମ ଢିଲା କୌଣସି କାର୍ଯ୍ୟ ହୁଏ ନା ଭକ୍ତିରେ। ବାହାର ଦୁନିଆରେ ବି ତୁମକୁ ନ ଖଟିଲେ ତୁମକୁ ଖାଇବାକୁ ମିଳିବନି, ଆଉ ଭକ୍ତିରେ ତୁମେ କେମିତି ଆରାମରେ ରହି ଖା ପିଇ ମୌଜ ମଜଲିସ୍ କରି ତୁମେ କୃଷ୍ଣଙ୍କ ପାଇଯିବ, ସେଟା ଭାବୁଛ, ସେଟା ସମ୍ଭବ ନୁହେଁ। ତୁମର ସଂକଳ୍ପ ରହିବା ଦରକାର, ମୁଁ ପ୍ରତିଦିନ ଭାଗବତ ପଢ଼ିବି, ଯେତେ ମୋର ସମୟ କଷ୍ଟ ହେଲେ ବି ମୁଁ ପଢ଼ିବି, ପ୍ରତିଦିନ ମୁଁ ଷୋଳମାଳା ଜପ କରିବି ବା ଶୋଇବା ପୂର୍ବରୁ ଆଉ ଦୁଇମାଳା ଏକ୍ସଟ୍ରା ଜପ କରିବି, ପ୍ରତିଦିନ ନିଜର କିଛି ସଂକଳ୍ପ ରହିବା ଦରକାର। ସାଧନର ସଂକଳ୍ପ ରହିବା ଦରକାର, ବ୍ରତ ରହିବା ଦରକାର। ଗୋପୀମାନେ ଆଜି ବ୍ରତ କରୁଛନ୍ତି, ନିତ୍ୟ ପାର୍ଶ୍ୱଦ ହେଇକା ମୁଁ ଶିଖଉଛନ୍ତି, ତୁମେ କୃଷ୍ଣଙ୍କୁ ପାଇବାକୁ ହେଲେ କିଛି ବ୍ରତ କରିବାକୁ ପଡ଼ିବ। ଏଇଟା ବ୍ରତ, ସେବା ବ୍ରତ, ନାମ ବ୍ରତ, ଏଇଟା ବ୍ରତ। ମୁଁ ଭଗବାନଙ୍କ ସେବା କରିନି ମାନେ ତୁଳସୀ ଜଳ ମୁଁ ପାନ କରିବିନି, ମୁଁ ପ୍ରସାଦ ପାଇବିନି, ଭଗବାନଙ୍କ ସେବା ଆଜି କରିନି, ମୋର ମାଳା ସରିନି ମାନେ ମୁଁ ଶୋଇବିନି, ମୁଁ ଭୋଜନ କରିବିନି, ମୋ ମାଳା ମୋତେ ସାରିବାକୁ ପଡ଼ିବ। ସେ ବ୍ରତଟା ସମସ୍ତଙ୍କ ପାଇଁ ସମାନ ନୁହେଁ, ନିଜର ଶରୀର ସାମର୍ଥ୍ୟ ନେଇ ନିଜର ଭଜନର ଅନୁକୂଳତା ନେଇକି କରିବାକୁ ପଡ଼େ, ସମୟ ସେବା ଶରୀର ସାମର୍ଥ୍ୟ ନେଇ କରିବାକୁ ପଡ଼େ। ଆମର ମୁଖ୍ୟ ଉଦ୍ଦେଶ୍ୟ ଏ ଶରୀରଟାକୁ ଭୋଗ ଆମେ ଦେବାନି, ଯଦି ଶରୀରକୁ ଅଧିକ ଆମେ ଭୋଗ ଦେବା ପରିଣାମ ହେବ ସେ ଶରୀର କ'ଣ କରିବ, ଆମକୁ ବିଷୟ ଆଡ଼କୁ ଟାଣି ନେଇଯିବ। ସେ ବ୍ରତ ସେଥିପାଇଁ କରାଯାଏ, ବ୍ରତ କୃଷ୍ଣଙ୍କର ପ୍ରୀତି ବିଧାନ ପାଇଁ। ଗାଁ ଗହଳିରେ ତୁମେ ଦେଖୁ ନା ପିଲା ଛୁଆଙ୍କ ପାଇଁ ସବୁ କ'ଣ ବ୍ରତ କରନ୍ତି ମା ମାନେ, ହଁ ରବିନାରାୟଣ ବ୍ରତ କରିବେ, ସୂର୍ଯ୍ୟ ପୂଜା କରିବେ, ଆଉ ଗୋଟେ କ'ଣ ଯେଉଁ କଖାରୁ ଘାଣ୍ଟ କରି ଖାଆନ୍ତି କ'ଣ ସେଟା କୁହନ୍ତି, ଦ୍ୱିତୀୟ ଓଷା କରିବେ, ପତି ମାନଙ୍କ ପାଇଁ ଗୋଟେ ଗଲା ଏବେ ବ୍ରତ କ'ଣ ଏଟା ସାବିତ୍ରୀ ବ୍ରତ ବ୍ରତ ସେମାନଙ୍କ କର୍ମକାଣ୍ଡରେ ଅଛି ବ୍ରତ। ଆଉ ଭକ୍ତ ଡେଲି କହିବ ମୁଁ ବାଡ଼େଇବି ପ୍ରସାଦ ପିଟି ପିଟି ଖାଇବି ଏକାଦଶୀରେ ବି ମୁଁ ତିନି ଟାଇମ୍ ଖାଇବି ଚାରି ଟାଇମ୍ ଖାଇବି ମୁଁ ଭଗବାନ ପାଇଯିବି କେମିତି ସମ୍ଭବ କହିଲେ ଜଣଙ୍କୁ ଖରାପ ଲାଗୁଛି ଆଜିକାଲି ସେମାନେ ଏମିତି ଭକ୍ତି ହୁଏ ନା ଜୀବନରେ ଭକ୍ତି କ'ଣ ତୁମେ ଭକ୍ତି କ'ଣ ଜାଣିପାରିବ ନା ଭକ୍ତି ହବାଟା ବଡ଼ ଜିନିଷ ଛାଡ଼ ଭକ୍ତି ହବାଟା ତ ଏ କୃଷ୍ଣଙ୍କ ହାତରେ ଅଛି ତୁମେ ଜାଣି ବି ପାରିବନି ଭକ୍ତି କ'ଣ ଭୋଗ ରହିବା ବ୍ୟକ୍ତି କେବେ ତା ମନକୁ ସଂଯମ କରିପାରିନି ଭୋଗେଶ୍ୱରୀ ପ୍ରସକ୍ତାନମ ଦୟା ଅପହୃତ ଚେତସମ ବ୍ୟବସାୟତ୍ମକ ବୁଦ୍ଧି ସମାଧାନ ବି ଦିଅନ୍ତି ତା ମନ କେବେ ସ୍ଥିର ରହିବନି ସେଥିରେ କିଛି ଅସୁବିଧା ନାହିଁ କେବେ ତୁମେ ଭାବନି ଯେ ଭକ୍ତିଟା ଏତେ ଆସାନୀରେ ନାଇଁ ସହଜ କିନ୍ତୁ ଏତେ ଆସାନୀରେ ତୁମେ ଶୁଦ୍ଧ ହେଇପାରିବ ତୁମକୁ କିଛି ସଂକଳ୍ପ ନେବାକୁ ପଡ଼ିବ କିଛି ହ୍ୟାବିଟ୍ ଟେଷ୍ଟ ନେବାକୁ ପଡ଼ିବ ସେଇଟା କୃଷ୍ଣ ଦେଖିବେ ଇଏ ମୋ ପାଇଁ କେତେ ପ୍ରଚେଷ୍ଟା କରୁଛି ସେ ବ୍ରତ ସବୁ ବ୍ୟବସ୍ଥା ରହିଛି ନା କର୍ମକାଣ୍ଡର ବ୍ରତର ବ୍ୟବସ୍ଥା ରହିଛି ଆଉ ମୁଁ ତ ଦେଖିଛି ନିଜର ଆମ ମା ମାନେ କେତେ ଆମର ଘରର ଲୋକମାନେ ବ୍ରତ କରୁଥିଲେ ବ୍ରତ ମାନେ ଏମିତି ପୁରା ଭୋ ଭଳିଆ କେବେ ସୋମବାର ଦିନ କେବେ ରାତିରେ ଅର୍ଣ୍ଣ କେହି ଖାଇବେନି ମୁଁ ଛୋଟ ପିଲାବେଳେ ମନେ ରହୁଛି କାହାକୁ ଖାଇବାକୁ ଦିଆଯିବନି କାରଣ ଶିବଙ୍କର ବାର ରାତିରେ ଅର୍ଣ୍ଣ ଖିଆଯିବନି ଗୁରୁବାର ଦିନ କେବେ ରାତିରେ ଅର୍ଣ୍ଣ ଖିଆଯିବନି ଅମାବାସ୍ୟା ଗୋଟେ କର୍ମକାଣ୍ଡରେ ବ୍ୟବସ୍ଥା ରହିଛି କର୍ମକାଣ୍ଡରେ ବ୍ୟବସ୍ଥା ରହିଛି ଲୋକମାନେ ତାଙ୍କ ଧନ ସମ୍ପତ୍ତି ଭଲ ରହିବା ପାଇଁ ବା ଠାକୁରଙ୍କୁ ଖୁସି କଲେ ଭଗବାନ ଖୁସି ହେଲେ ତାଙ୍କ କଥାଟା ମାନିଲେ ସୋମବାର ଦେଖ କର୍ମୀ ଲୋକଗୁଡ଼ାକ ବି ସୋମବାରରେ ଆମିଷ ଖାଉନାହାନ୍ତି କାହିଁକି ଏଇଟା ଶିବଙ୍କ ବାର ଶିବରାଗି ସେମାନେ ବ୍ରତ କରିଦେଉଛନ୍ତି କହୁଛନ୍ତି ନା ଗୁରୁବାର ଦିନ ଖାଇବିନି ଆମିଷ ଯାଉ ସେମାନେ ତ ଭୁଲ ରାସ୍ତାରେ ଅଛନ୍ତି ପୁଣି ବି ଦେଖ ତାଙ୍କର ଗୋଟେ ସେତିକି ଦିନ ପାଇଁ ଗୋଟେ ସେଇ ସମୟଟା ପାଇଁ ଗୋଟେ ବ୍ରତ ସେ ରଖୁଛି ସଂକଳ୍ପ ରଖୁଛି ଆମର ତ ଜୀବନ ସାରା ଭଜନ ତେମାଙ୍ଗ ଦୃଢ଼ ବ୍ରତା ଭଗବାନ କହିଲେ ଦୃଢ଼ ସଂକଳ୍ପ ବ୍ୟକ୍ତିମାନେ ହିଁ ମୋତେ ଭଜନ କରିପାରିବେ କାହିଁକି ଦୃଢ଼ ସଂକଳ୍ପ ଆବଶ୍ୟକ ଅଛି ବ୍ରତର ଆବଶ୍ୟକ ଅଛି ସେମାନେ ଯାହା ଯେଉଁଥିପାଇଁ ବ୍ରତ କରୁଛନ୍ତି ସେଟା ଆରାମସେ ମିଳିଯିବ ତାଙ୍କ କର୍ମଫଳ ହିସାବରେ ମ୍ୟାଚ୍ କରିବ ତ ମିଳିଯିବ କିମ୍ବା ଦେବାଦେବୀମାନେ ଦେଇଦେବେ କିନ୍ତୁ ଆମକୁ କେହି ଦେଇପାରିବେନି ଆମେ ଯେଉଁଟା ଖୋଜୁଛେ ଯେଉଁ ସମ୍ପତ୍ତି ଖୋଜୁଛେ ତାକୁ କାହା ହାତରେ ସେଟା ନାହିଁ କେବଳ ସେଟା ଏକ୍ସକ୍ଲୁସିଭ୍ଲି କୃଷ୍ଣଙ୍କ ହାତରେ ଅଛି କେବଳ କୃଷ୍ଣଙ୍କ ପାଖରେ ଅଛି ଆଉ କାହା ପାଖରେ ଅଲଗା ଯେଉଁଟା ଅଛି ସେଟା ଦେବାଦେବୀଙ୍କର କୃପାରେ ମିଳିଯିବ ବାପମାଙ୍କ କୃପାରେ ମିଳିଯିବ ଟଙ୍କାଟା ତୁମେ କେଉଁଠି ବି କାହା ହାତରୁ ମିଳିଯିବ କାରଣ ଏ ଜଗତରେ ଯାହା ସବୁ ବା ପିତାମାତା ଆଶୀର୍ବାଦ କାହାକୁ କରିଦେଲେ ସେ ବି ସୁଖ ରହିପାରିବ ସମସ୍ତଙ୍କର ଆଶୀର୍ବାଦରେ ଜଗତରେ ସବୁକିଛି ଜିନିଷ ବିଷୟରେ ମିଳିଯାଇପାରେ ଜଣଙ୍କୁ କିନ୍ତୁ କୃଷ୍ଣ ଭକ୍ତି ମିଳିବନି କେବେ ସେଟା ଗୁରୁ ଆଉ କୃଷ୍ଣଙ୍କର ସମ୍ପତ୍ତି ସେଟା କେହି ଆମକୁ ଆଶୀର୍ବାଦ କରିଦେଲେ ବି ଆମକୁ କିଛି ହେଇପାରିବନି ଯଦି ଯେପର୍ଯ୍ୟନ୍ତ ଗୁରୁ ଆଉ କୃଷ୍ଣ ଆଶୀର୍ବାଦ ନ ହରି ଗୁରୁ ବୈଷ୍ଣବଙ୍କର ଆଶୀର୍ବାଦ ନ ହେଇଛି ହବନି ତେଣୁ ଆମେ ଯେଉଁ ଜିନିଷଟା ପାଇବା ପାଇଁ ଚାହୁଁଛୁ ଏଇଟା ଜଗତର ଦୁର୍ଲଭ କାହିଁକି ନା ଭଗବାନଙ୍କୁ ଆମେ ପ୍ରସନ୍ନ କରିବା ସେଥିରେ ବ୍ରତ ଦରକାର ସଂକଳ୍ପ ଦରକାର ଦେଖ ଛୋଟ ଛୋଟ ଗୋପୀମାନେ ଭୋରୁ ଚାରି ବର୍ଷ ପାଞ୍ଚ ବର୍ଷର ଗୋପୀମାନେ ତିନି ବର୍ଷରୁ ପାଞ୍ଚ ବର୍ଷ ଭିତରେ ଗୋପୀମାନେ ଭୋରୁ ଉଠିକି ଆସୁଥିଲେ ସ୍ନାନ କରି କାତାୟନି ପୂଜା କରୁଥିଲେ ବ୍ରତର ଅର୍ଥ ହେଉଛି ପୂଜା ଉପାସନା ସ୍ମରଣ କୀର୍ତ୍ତନ ଏ ହେଉଛି ବ୍ରତ ଆମେ ବା ବ୍ରତ ନେଲେ ବ୍ରତ ମାନେ ହିଁ କେବଳ ଭଗବାନଙ୍କର ସମ୍ବନ୍ଧୀୟ ବସ୍ତୁରେ ରହିବା ଆଉ ବାହାରକୁ ଯିବାନି ଏ ଅଧିକାର ନେଇ କୁହାଯାଉଛି ଯିଏ ଗୃହସ୍ଥ ଧର୍ମ ରହିଲେ ସେ କ'ଣ କରେ ସଂସାର କର୍ମ କରୁଛି ସବୁକିଛି କରୁଛି କିନ୍ତୁ ସବୁବେଳେ ମନେ ରଖିବାକୁ ପଡ଼ିବ ମୁଁ ଏକ ବ୍ରତ ନେଇଛି ଏଥିରେ ଏଇ ବ୍ରତଟି ହେଲା କୃଷ୍ଣ ସନ୍ତୋଷ ରୂପକ ବ୍ରତ କୃଷ୍ଣଙ୍କୁ ଗୁରୁଙ୍କୁ ସନ୍ତୋଷ କରିବାର ରୂପକ ବ୍ରତ ମୁଁ ନେଇଛି ମୁଁ ଘରରେ ଥାଏ ବା ମଠରେ ଥାଏ ସେ ତା ପ୍ରତି ଯଦି ଆମର ଧ୍ୟାନ ନ ରହିଲା କୃଷ୍ଣ ଆସିବେ କାହିଁକି ଏମାନେ ଗୋଟେ ମାସ ଧରି ବ୍ରତ କଲେଣି କିଏ ଗୋପୀମାନେ ଗୋଟେ ମାସରେ ଛୋଟ ପିଲା ଯଦି ଭୋରୁ ଉଠିଥିବ ଆଉ ହବିଷା ଆଦି ଭୋଜନ କରୁଥିବେ ତାହେଲେ ହବିଷା କ'ଣ ସେମାନେ ଘର ତ ଯାହା ରୋଷେଇ ହେଉଥିବ ଖାଉଥିବେ କିନ୍ତୁ ସେମାନେ ଚାଲାକ କରି କିଛି ମ୍ୟାନେଜ କରୁଥିବେ ବ୍ରତ କରିଛନ୍ତି ମାନେ ସେମାନେ ସେଭଳି ଫଳ କିଛି କ'ଣ ଭୋଜନ କରୁଥିବେ ଘରେ କ'ଣ କିଛି କହିକି ଗୋଟେ ମାସ କରୁଛନ୍ତି ଏବଂ କାତାୟନୀକୁ ପୂଜା କରୁଛନ୍ତି ସେଥିରେ କୃଷ୍ଣ ଆସିକି ପହଞ୍ଚନ୍ତି ଖାଲି ଶୁଣୁଥିଲେ ବୟସ ଏଇ ସହ ଯୋଗେ ସୁରେଶ୍ୱର ଭଗବାନ ତତ୍ର ଆଗତ ଭଗବାନ ଆସିଗଲେ କିଏ ନା କୃଷ୍ଣ ସେ କୃଷ୍ଣ କିଏ ସିନା ଯୋଗେଶ୍ୱରେଶ୍ୱର ଭଗବାନ କୃଷ୍ଣ ଚାହିଁଲେ ତୁମର ଯୋଉଟା ଅସମ୍ଭବ ବୋଲି ଲାଗୁଛି ଅସମ୍ଭବ ଶବ୍ଦଟା ବ୍ରହ୍ମା ପର୍ଯ୍ୟନ୍ତ ଲାଗିପାରିବ ବ୍ରହ୍ମଙ୍କ ପାଇଁ ଅସମ୍ଭବ ହେଇପାରେ ଶିବଙ୍କ ପାଇଁ ଅସମ୍ଭବ ହେଇପାରେ ଇନ୍ଦ୍ରଙ୍କ ପାଇଁ ଅସମ୍ଭବ ହେଇପାରେ ଦେବାଦେବୀଙ୍କ ପାଇଁ ସମସ୍ତ ଦେବାଦେବୀ ଭଗବାନଙ୍କ ପାଖରେ କିଛି ଅସମ୍ଭବ ନାହିଁ ପ୍ରଭୁଙ୍କ ପାଖରେ କିଛି ଅସମ୍ଭବ ନାହିଁ ଅସମ୍ଭବକୁ ସେ ସମ୍ଭବ କରିପାରିବେ ସମ୍ଭବକୁ ସେ ଅସମ୍ଭବ କରିପାରିବେ ଏ ସମ୍ଭବ ଅସମ୍ଭବ ଶବ୍ଦ ସବୁବେଳେ ଦେବତା ପାଖରୁ ଆରମ୍ଭ କରି ମନୁଷ୍ୟର ମନ ଭିତରେ ସବୁବେଳେ ଗୋଟେ ଜିନିଷ ରହିଛି, ଯିବ ଯଦି କେଉଁଟା ଗୋଟେ ଚାହିଁଦେବ ଏଇଟା ଅସମ୍ଭବ, ଜଣେ ଚାହିଁବ ମୁଁ କୋଟିପତି ହେବି ଗୋଟେ କରିବ, ତା କ'ଣ ଲାଗିବ, ମୁଁ ଅସମ୍ଭବ, ତ ଅସମ୍ଭବ ଲାଗିବ, ସମସ୍ତେ ସମସ୍ତ ସ୍ଥିତିରେ ସମସ୍ତଙ୍କୁ ଅସମ୍ଭବ ଲାଗୁଛି, ସବୁ ଜିନିଷ ଜଣଙ୍କ ହାତରେ ରହିଛି, ଅସମ୍ଭବଟା ସମ୍ଭବ କରିପାରିବେ, ସମ୍ଭବଟା ଅସମ୍ଭବ କରିପାରିବେ, ସେ ହେଉଛନ୍ତି ଭଗବାନ କୃଷ୍ଣ। ଗୋଟେ ଅସମ୍ଭବ ଘଟଣା, ଛୋଟ ଛୋଟ ବାଳକ ବାଳିକାମାନେ ଗୋପୀମାନେ କୁମାରୀମାନେ ସ୍ନାନ କରୁଛନ୍ତି, ବସ୍ତ୍ରକୁ ପୂର୍ବବତ୍ ରଖିଦେଇଛନ୍ତି ତୀରରେ, ଛୋଟ ପିଲା ନା ସେମାନେ କ'ଣ ବସ୍ତ୍ର, ଗ୍ରୀଷ୍ମ ପ୍ରଧାନ ଦେଶମାନଙ୍କରେ ପ୍ରାୟତଃ ଉଲଗ୍ନ ହେଇକି ସମସ୍ତେ ସ୍ନାନ କର, ଉଲଗ୍ନ ବାଳକର ଉଲଗ୍ନ ହେବା, ବାଳକ ବାଳିକା କୁମାର ସହିତ କୁମାର କୁମାରୀମାନଙ୍କର ଉଲଗ୍ନ ହେବା, ଗୋଟେ ତାଙ୍କ ଦେହର ଶୋଭା, ଘୃଣା ଲାଗେ ନା କାହାକୁ ଦେଖିଲେ, କୋଠିରେ ତାଙ୍କର କ'ଣ ଲାଗିଥିବ, ସୂତା ଲାଗିଥିବ, ଘୁଙ୍ଗୁର ବଜା ବନ୍ଧା ହେଇଥିବ, ସେମାନେ ଯାଉଥିବେ, କାହାକୁ ଦେଖି କାହାକୁ ଘୃଣା ଲାଗେ ନା, ବିକାର କାମ ଭିତରେ ଆସେ ନା, ଆଜିକାଲି ସବୁ ବିକାରୀ କାମୀ ହେଇଗଲେ ଲୋକମାନେ, ବହୁତ କାମର ଦୃଷ୍ଟିଟା କାମରେ ରହିଲେ ନା, ତେଣୁ ସେଥିପାଇଁ ସେମାନେ ସବୁଙ୍କର ଭୋଜନର ବି ସଂସ୍କାର ରହିଲାନି, ସମାଜରେ ବି ସଂସ୍କାର ରହିଲାନି, ପିତାମାତା ବି ଅତ୍ୟନ୍ତ କୁସଂସ୍କାରରେ ଆମକୁ ଜନ୍ମ ଦେଲେ, ଏଇଟା ପିତାମାତା ବି ଏଥିପାଇଁ ରେସ୍ପନ୍ସିବୁଲ, ଆଉ ଆମର ବି କର୍ମଫଳ ସେମିତି ଯେ ଆମେ ସେଇଭଳି ପିତାମାତାଙ୍କ ପାଖରୁ ଆସିଲେ, କୌଣସି ଦୃଷ୍ଟିରୁ କଳି ଭଲ ନୁହେଁ, କଳିଯୁଗଟା କୌଣସି ଦୃଷ୍ଟିରୁ ଭଲ ନୁହେଁ, କେବଳ ଗୋଟିଏ ଦୃଷ୍ଟିରୁ ଭଲ ହେଉଛି, ଯଦି ଭାଗ୍ୟ ଥିବ କୌଣସି ସାଧୁଙ୍କର ସଙ୍ଗ ହେଇକି ତାଙ୍କ ସଙ୍ଗରେ କେବଳ ଦିନଟା ହରିନାମରେ କଟିଯିବ, କେବଳ ନାମଟା କରିକି ଷୋଳ, ଏଇ ଷୋଳମାଳା ନାମ ଜୀବନ ସାରା ସୁସ୍ଥ ଭାବରେ ଜଣେ କରିବା ଅପରାଧ ନ କରିକି, ଏଇଟି ଗୋଟେ ବହୁତ ବଡ଼ ସାଧନ, ଏତେ ସହଜ ନାହିଁ, ସୁସ୍ଥ ଭାବରେ ଭଗବାନଙ୍କ ସେବା ଭିତରେ ରହିକି ଜୀବନ ଭିତରେ ଷୋଳମାଳା ନାମ କରିକି କଟେଇଦେବା ଜୀବନଟା, ତା ପ୍ରତି ସମୟରେ ଆମେ ଦେଖିବା, ପ୍ରତି ବର୍ଷ ନାହିଁ, ପ୍ରତି ଦେଖ ଗୋଟେ ଅନଏକ୍ସପେକ୍ଟେଡ୍ ଜିନିଷ ଆସିକି ପହଞ୍ଚିଗଲା, ଚାରି ମାସ ହେଲା ଗୋଟେ ଲୋକର ସମ୍ପର୍କ, ସମ୍ପର୍କ ତୁମର ଭଗବାନ, ତୁମର ସମ୍ପର୍କ, ତୁମ ସବୁ ଜିନିଷ ଏଇଭଳିଆ କେତେ ଭବିଷ୍ୟତରେ ଆସିବ, ଏଇଟା ଗୋଟେ ଛୋଟ ଚ୍ୟାଲେଞ୍ଜ, ଏଇଟା ଯେଉଁଟା ହେଲା ଏଇଟା ଗୋଟେ ଛୋଟ ଚ୍ୟାଲେଞ୍ଜ, ଏଠୁ ଆହୁରି ବଡ଼ ବଡ଼ ଜିନିଷ ସବୁ ଆସିବ କଳିଯୁଗରେ, କୌଣସି ଦୃଷ୍ଟିରୁ କଳି ଭଲ ନୁହେଁ, କିନ୍ତୁ କେବଳ ଗୋଟିଏ ଦୃଷ୍ଟିରୁ, କ'ଣ, କେବଳ ଏ କଳିଯୁଗରେ ସର୍ବୋଚ୍ଚ ଜିନିଷ ଦେବା ପାଇଁ ଚୈତନ୍ୟ ମହାପ୍ରଭୁ ଆସିଛନ୍ତି ହରିନାମ ମାଧ୍ୟମରେ, ପ୍ରେମ ମାଧ୍ୟମରେ, ଏ ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ, କଳି ସମ୍ଭାରିଆ ସାରଜ୍ଞ ଗୁଣ ଗୁଣଭାଗିନମ ୟତ୍ର ସଂକୀର୍ତ୍ତନ ଏବ ସର୍ବସ୍ୱାର୍ଥ ଅଭିଲିପ୍ୟତେ, ଦ୍ୱାଦଶସ୍କନ୍ଧରେ କହୁଛନ୍ତି ସର୍ବସ୍ୱାର୍ଥ, କଳିଯୁଗର ଲୋକମାନେ କେବଳ ନାମରେ ସବୁ ସ୍ୱାର୍ଥଟା ପାଇବେ, ଏଇଟା କେବଳ ଗୋଟିଏ ଜିନିଷ ଭଲ ଆଉ ସବ ଖରାପ, ଏଇଟା ତୁମେ କାହାକୁ ବିଶ୍ୱାସ ବି କରିପାରିବେନି, ସେ ଭକ୍ତ ହେଇଥିଲେ ବି ଆଜି ତୁମର ବନ୍ଧୁ ହେଇଛି କାଲି ତୁମର ଶତ୍ରୁ ହେଇଯିବ, ସମସ୍ତେ ଦେହା ବି ନିବେଶ ରହିଛନ୍ତି, ଗୋଟେ ସଂସାର ଗୋଟେ ନୀତିବାଦୀ ଲୋକ ପାଇବା ବି କଷ୍ଟ, ଜଣେ ଗୋଟେ ନୀତିରେ ଜୀବନଯାପନ କରୁଥିବା ଜଣେ ସାମାଜିକ ସ୍ତରରେ ଗୋଟେ ନୀତିବାନ ଲୋକ କଷ୍ଟ, ଭକ୍ତ ସମାଜରେ ବି ଗୋଟେ ନୀତିବାନ ଭକ୍ତକୁ ଖୋଜିକି ପାଇବା ବି କଷ୍ଟ, ବହୁତ ଦୁର୍ଲଭ ଆଜିକାଲି, ସବୁ କ୍ୱାଲିଟି କ୍ୱାଲିଟିଟା କ୍ୱାଣ୍ଟିଟିଟା ଇନକ୍ରିଜ କରୁଛି, ଆମର କ'ଣ କୁହାଯାଉଛି, ଆମର ପରିମାଣଟା ବଢ଼ିଯାଉଛି, ଆଉ କ୍ୱାଲିଟିଟା କ'ଣ କହୁଛ ଓଡ଼ିଆରେ, ଗୁଣବତ୍ତା, ଯେଉଁଟା ଗୁଣବତ୍ତାଟା କମିଯାଉଛି ସବୁ ଜିନିଷରେ, ସବୁ ଏଇଟା ସବୁ ସବୁ ପୁରା କଳିର ଏଇଟା କାମ, କଳିର କାମ ହେଲା ସବୁ ଜିନିଷକୁ ବଢ଼େଇବ, ଦେଖୁନା ଆଗରୁ ଗୋଟେ ଜିନିଷ ଥିଲା, ଗୋଟେ ବ୍ରାଣ୍ଡେଡ୍ ଜିନିଷ ଥିଲା, କ'ଣ ମୋର ଫ୍ରି ରେଡ଼ୁଏଟେ ଥିଲା ଫିଲିପ୍ସ, ବର୍ତ୍ତମାନ ରେଡ଼ୁଏ ଥିଲା 100 କମ୍ପାନୀ, ମୋବାଇଲ 1000 କମ୍ପାନୀ, ସବୁ ଜିନିଷ ଶସ୍ତାରେ ମିଳିଯିବ, ସବୁ କ୍ୱାଲିଟି ସବୁଥିର କ୍ୱାଣ୍ଟିଟି ବଢି ବଢିକା ଚାଲିଛି, କ୍ୱାଲିଟି ଚେକ୍ କରୁଥିଲେ ନାହିଁ, ନା ମେଟେରିଆଲ ଅଛି ନା ସ୍ପିରିଚୁଆଲ ଅଛି, ଯେଉଁଟା ଯିଏ କ୍ୱାଲିଟି ଚେକ୍ କଲା ତାକୁ କେହି କିଣିବେନି, ତାକୁ ବହୁତ ରେୟାର ଲୋକ କିଣିବେ, ତାକୁ ୟୁଜ୍ କରିବାକୁ ଚାହିଁବେନି, ଏଣେ ବହୁତ ରେଷ୍ଟ୍ରିକ୍ସନ୍, ଯେମିତି ଏଇ ଆପୋଲୋ ଲ୍ୟାପଟପ୍ ମୋବାଇଲ ଏଗୁଡ଼ା ସବୁ କଷ୍ଟଲି ଜିନିଷ, ତାର ସିଷ୍ଟମ୍ ଭଲ କିନ୍ତୁ ଲୋକ କିଣିବେନି, କାହିଁକି ସେଥିରେ ଫାଲତୁ ୟୁଜ୍ କିଛି ତୁମେ କରିପାରିବେନି, ତୁମ ସିଷ୍ଟମେଟିକାଲି ଚଳେଇବାକୁ ପଡ଼ିବ, ଆଉ ଏଗୁଡ଼ା କିଣିଲେ କ'ଣ ହେବ, ତୁମେ ଯାହା ପାରେ ତା ଡାଉନଲୋଡ଼୍ କରିଦେବ, ଯେମିତି ପାରେ ସିନା ବ୍ୟବହାର କରିପାରିବ, ପଇସା ବି ଶସ୍ତା, ଲୋକ ତ କିଣୁଛନ୍ତି କ୍ୱାଲିଟି ଜିନିଷ କି କିଣିବେନି, ସେ ତାର ଭିତରେ ଗୋଟିଏ ଆପଲର ମୋବାଇଲ ୟୁଜ୍ କରିବା ଭିତରେ ଇଏ 10 ମୋବାଇଲରେ ସେତିକି ଆପଲ ଗୋଟେ ହେଇଥାନ୍ତା, ସେତିକି ସେ ନଷ୍ଟ କରିଦେବ, କିନ୍ତୁ ସେଟାକୁ ସେ ୟୁଜ୍ କରିବେନି, କାହିଁ କରିପାରିବେନି, ତା ମନ ଇଚ୍ଛା ସେ ୟୁଜ୍ କରିପାରିବେନି, ତାର କ୍ୱାଲିଟି ଅଛି, ତୁମେ ଯେକୌଣସି ଜିନିଷ କେଟି ତୁମେ ଯାହା ଇଚ୍ଛା ହେଉଛି ତା ଡାଉନଲୋଡ଼୍ କର, ସେ କରିବେନି, ନାହିଁ ପରମିଶନ ଦେବେ ଦିଆ ହେବନି, ତୁମର ମୋବାଇଲ ଖରାପ ହେବ, କ୍ୱାଲିଟି କେହି କୌଣସି କେହି ଲୋକ କ୍ୱାଲିଟି ଜିନିଷ ଚାହୁଁନାହାନ୍ତି, ସମସ୍ତେ କ'ଣ ଚାହୁଁଛନ୍ତି କ୍ୱାଣ୍ଟିଟି, କଳି ଯୁଗରେ ଗୁଣବତ୍ତା ନାହିଁ, କିନ୍ତୁ ଭଗବାନ କେବଳ ଗୋଟେ 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 ଭଲ ନୀତିବାନ ଭକ୍ତ ଶୁଦ୍ଧ ଭକ୍ତ ଛାଡ଼, ସେ ତ ଏ ଜଗତକୁ ଆସନ୍ତି ତାଙ୍କ ଇଚ୍ଛାରେ। ନୀତିରେ ପ୍ରତିଷ୍ଠିତ ଜଣେ ଭକ୍ତଙ୍କୁ ବି କିଛି ଭକ୍ତଙ୍କୁ ମିଳିବା, ଇଏ ବି ଅଛନ୍ତି, ନାହାନ୍ତି ନାହିଁ, ନହାନ୍ତି ସଂସାର ଚାଲିଛି କେମିତି, ଭକ୍ତ ଭକ୍ତ ସମାଜ ଚାଲିଛି, ତାର ବି କଠିନ କମ ଜଗତରେ ଏମିତି ଭଗବାନ କରୁଛନ୍ତି। କ'ଣ କରିବେ, ସେ ସଂସ୍କାର ଜନ୍ମ ହେଇଛନ୍ତି। ଆମେ ଭକ୍ତକୁ ବି, ଭକ୍ତ ହଉ କର୍ମୀ ହଉ, କାହାକୁ ବି ତୁମେ ଦୋଷ ଦେଇପାରିବନି, ଯୋଗୀକୁ ବି ଦୋଷ ଦେଇପାରିବନି, ହିମାଳୟ ରହୁଥିବା ଲୋକ ବି ଦୋଷ ଦେଇପାରିବନି। ସେମାନେ ବି ମୋବାଇଲ, ସେମାନେ ବି କ'ଣ ରଖିଲେଣି ସବୁ, ସେ ଯୋଉ ୱାଇଫାଇ ସବୁ ରଖିଲେଣି ସବୁ, ହିମାଳୟ ରହିଛନ୍ତି। କାହାକୁ ସେ କ'ଣ ନା ଯୋଗର ଗୁଣବତ୍ତା ରଖିବ, ନା କେଉଁଥିରେ ସେ ଗୁଣବତ୍ତା ରଖିବନି। ସେଦିନ ସେ ଲେଖିଲେ ନା କେଉଁଠି ରଖିଲେ, ପଦ୍ମପୁରାଣରେ, ପଦ୍ମପୁରାଣ ସେ ଭାଗବତ ମହିମାରେ ଲେଖିଲେ, ନାରଦ ମୁନି ସେ କଥା କହୁଛନ୍ତି, ମୁଁ ସର୍ବତ୍ର ଭ୍ରମଣ କଲି, ମୁଁ ଦେଖିଲି ସମ୍ପ୍ରଦାୟରେ ବୈଷ୍ଣବତା ରହିବନି, ସେ କହୁଛନ୍ତି ବହୁତ କମିଯିବ ବୈଷ୍ଣବତା। ବୈଷ୍ଣବ ଅଛନ୍ତି କିନ୍ତୁ ବୈଷ୍ଣବତା ସେ ନିଜେ କହୁଛନ୍ତି ସପ୍ତ ବୈଷ୍ଣବତା। ବୈଷ୍ଣବ ଜଣେ ନୀତିବାନ ଲୋକ, ଆଦର୍ଶ ଲୋକ, ଏଇଟା ତାକୁ ଶିଖିବାକୁ ପଡ଼େ ନା, ତାର ଆଦର୍ଶତା ସଂସ୍କାରଟା ଥାଏ, ସେ ଭଗବାନଙ୍କୁ ଭଜନ କରୁଛି ନା, ଭଜନ ଏତେ ସବୁ ଦେବୀ କ'ଣ ଆସିବା ଦରକାର। ସେ ଏତେ ଗୋଟେ ଛୋଟ ପିଲା ଭଳିଆ, ପଲିଟିସିଆନ ଭଳିଆ, ରାଜନୀତି ଲୋକ ଭଳିଆ, କୁଟ କାପଟ ଛନ୍ଦ ଏସବୁ ଲୋକମାନେ, ଗାଁ ଲୋକମାନେ ପସନ୍ଦ କରନ୍ତିନି, ଆଉ କୁଟ କାପଟ ଲୋକଟା ଆଉ କୁହନ୍ତିନି ଗାଁ ଗହଳିରେ, ଆଉ ଭକ୍ତ କେମିତି ପସନ୍ଦ କରି, ସବୁ କଳିକି ସବୁ ଖାଇଦେଉଛି। କିନ୍ତୁ ସବୁବେଳେ ମନେ ରଖିବାକୁ ପଡ଼ିବ, କଳିଯୁଗରେ ସବୁ ହେଲେ ବି କେବଳ ଗୋଟିଏ ରହିଛି, ଏଇ ଯେଉଁ ବ୍ରତ ଭଗବାନ ଦେଇଛନ୍ତି, ହରିନାମ କରିବା, ସାଧୁଗୁରୁଙ୍କର ସେବା କରିବା, ଭଗବାନଙ୍କର ସେବା କରିବା, ଏଇ ବ୍ରତରେ ଧରିକି ତୁମେ ରଖିପାରିଲ କଳିଟାକୁ ତରିକି ଯିବ, ନହେଲେ ବହୁତ ଜୀବନରେ ସଂକଳ୍ପ କରିବ, ତୁମେ ସଂକଳ୍ପ ବୋଧ ଜୀବନରେ ସଂକଳ୍ପଟା କରିବାଟା ହିଁ ତା ପାଇଁ ଗୋଟେ ବହୁତ ଗୁରୁତ୍ୱ। ମନଟା ଆଜି ଭଲ ଅଛି, ତାର କେତେ ଦିନ କରିଦେବ, ତାପରେ କହିବେ ନା ଏଟା ଭଲ ନୁହେଁ, ଏଟା ଠିକ ନାହିଁ, ଏଟା ଶାସ୍ତ୍ର ଏମିତି କୁହାହେଇଛି, ସେ ପୁଣି ସେ ନିଜେ ନିୟମ କରିଦେବ, ନିଜେ ନିୟମ ଭାଗିଦେବ, ସେ କିଛି ନିୟମ ରଖିପାରିବେନି। ବହୁତ କମଜୋରୀ ଆଦମୀ ଯାହା କୁହାଯାଏ, ବହୁତ ଦୁର୍ବଳ ବ୍ୟକ୍ତି, କୌଣସି ନିଷ୍ଠା ବି ତା ଗୋଟେ ଭଜନ ନିଷ୍ଠା କ'ଣ, ତାର ଭୋଜନ ନିଷ୍ଠା ବି ନାହିଁ। ମୁଁ ବୁଝିପାରୁଛ ତ, ଭଜନ ନିଷ୍ଠା ତ ଗୋଟେ ଉପର ଷ୍ଟେଜ, ତୁ ଯାହାର ଭୋଜନ ନିଷ୍ଠା ନାହିଁ ସେ ଭଜନ ନିଷ୍ଠା କ'ଣ କରିବ, ଭୋଜନ ନିଷ୍ଠା କ'ଣ ଜାଣିଛ ନା ନାହିଁ, ଭୋଜନ ନିଷ୍ଠାଟା କ'ଣ ତୁ ଜାଣିନ, ପୁରୁଣା ଲୋକ କହନ୍ତି ତୁମେ ରହିନ, ତୁମେ ଜାଣିନ, ସେ ଦୁଇଟା ରୁଟି ଖାଇବେ ମାନେ ଦୁଇଟା ରୁଟି ଖାଇବେ, ଆମ ଯଦି ପନିର ସବଜି ଦିଆଯିବ, ଘାଣ୍ଟ ସବଜି ଦେଲେ ଦୁଇଟା ରୁଟି ଖାଇବେ, ଯଦି ପନିର ସବଜି ହବ ଦୁଇଟା ଜାଗାରେ ଚାରିଟା ଖାଇଦେବା, ଆମେ ଭଲ ମିଠା ଅଛି କ'ଣ କରିବା, କିନ୍ତୁ ତୁମେ ଗଲା ଦେଖିବା ପୁରୁଣା ଲୋକଙ୍କୁ ଦେଇଦେବ, ଦେଖିବା ଅମୃତ ଦେଲେ ବି ସିଏ ଦୁଇଟା ତିନିଟା ମୋର ହବନି, ଦୁଇଟା ତିନିଟା ମୋର ହବନି, ସେ ଓଭର ଇଟିଙ୍ଗ କରିବି ନା, କର୍ମି ବହୁତ କର୍ମି ଲୋକଙ୍କୁ ଦେଖିଛି, ସେତିକି ଖାଇବେ ହିଁ ସେତିକି ଖାଇବେ, ଯେତେ ଭଲ ଆଇଟମ୍ ହଉ ଯେତେ ଖରାପ ଆଇଟମ୍ ହଉ ବରଂ କମିବ ବଢ଼ିବନି, ଭୋଜନ ନିଷ୍ଠା ଥିଲା। ବର୍ତ୍ତମାନ ଆମର କ'ଣ ନା, ଭୋଜନ ନିଷ୍ଠା ନା ଭଜନ ନିଷ୍ଠା ନା କେଉଁ ନିଷ୍ଠା, ନା ଆଚରଣ ନିଷ୍ଠା ନା ଗୁରୁ ନିଷ୍ଠା ନା ଶାସ୍ତ୍ର ନିଷ୍ଠା। ପୂର୍ବ ଲୋକ ମୁଁ ବହୁତ ଦେଖିଛି, ଯେତେବେଳେ ମିଳୁ ହିଁ ନାହିଁ ଆଜିକାଲି ଲୋକ, ସେ ଯେଉଁ ଯେଉଁ କପଡ଼ାରେ ଗୁଡ଼େଇ ଗୁଡ଼େଇ ରଖିଥାନ୍ତି, କୋଥଳୀ ବୋଲି କୁହନ୍ତି, କୋଥଳୀ ଦେଖିଛ ନା ନାହିଁ, କିରେ ପ୍ରତି ବି ଦେଖିଛୁ, ଆଉ କ'ଣଟା ଦେଖିଛୁ, କୋଥଳୀ ମାନେ ସେ ଗୋଟେ ଲମ୍ବା ଏମିତି କପଡ଼ାଟା ଏମିତି ସିଲେଇ ହେଇଥିବ, ଏମିତି ଉଷାର ଥିବ, ତା ଦେହରେ ପୁଣି ସିଲେଇ ସୋରୁ ସୁରୁ ହେଇଥିବ, ସେଥିରେ ଭାଗବତ ଥିବ, ତାର ରାମାୟଣ ଖଣ୍ଡ ଥିବ, ଆଉ ଛୋଟ ବହି ବିଷ୍ଣୁ ପୁରାଣ, ଏ କ'ଣ ବିଷ୍ଣୁ ସହସ୍ର ନାମ ଗୀତା, ଛୋଟ ଗୀତା, ସେତେବେଳେ ତ ଆମର ସବୁ ଗୀତା ନଥିଲା, ସେତେବେଳେ କ'ଣ ଥିଲା ସବୁ ଏଇ ଯେଉଁ ଗୀତା ଗୋରଖପୁର, ଆଉ ଏଇଟା କ'ଣ ଧର୍ମଗ୍ରନ୍ଥ ଷ୍ଟୋର୍ରେ ସବୁ ବହି ବାହାରେ, ଧର୍ମଗ୍ରନ୍ଥ ଷ୍ଟୋର୍ କଟକ ଧର୍ମଗ୍ରନ୍ଥ ଷ୍ଟୋର୍, ସେସବୁ ଗୀତା ବାହାରିବ, ଲକ୍ଷ୍ମୀ ପୁରାଣ, ଯେଉଁ ଯେଉଁ ମାସରେ ଯାହା ସେ ତ ଗୋଟେ କପଡ଼ାରେ ତାକୁ ଗୁଡ଼େଇ ରଖିଥିବ, ବହିଟାକୁ ଏମିତି ଖୋଲା ରଖିବେନି, ଦେଖ କେତେ ମର୍ଯ୍ୟାଦା ଥିଲା, ଆମର କ'ଣ ବହି ଉପରେ ଆଣ୍ଠିଏ ଧୂଳି ପଡ଼ିଗଲେ କିଏ ଦେଖିବାର ନାହିଁ, କୁଆଡ଼େ କେଉଁଠି ବହି ରହୁଛି, କିଏ ପଢ଼ୁଥିବ, ତା ବହି ତାର ମୁଣ୍ଡ ଉପରେ ଥୁଆଯିବ, ଗ୍ରନ୍ଥକୁ ସବୁ କେମିତି କେମିତି ସବୁ ପକେଇ ଦେଇକି ପଳାଉଛି, ଲୋକମାନେ କେତେ ସମ୍ମାନ ଥିଲା, ତା ନିଷ୍ଠା ଥିଲା, ଯେଉଁଠି ପରେ ସେଇଠି ରଖିବେନି, ତା ଗୋଡ଼େଇକି ତା କପଡ଼ାରେ ଗୋଡ଼େଇକି ରଖିକି ନେଇକି ତାର ଠାକୁର ଘରେ ରଖିବେ, ଶୋଇବା ଘରେ କେବେ କାହାକୁ ଭାଗବତ ଦେଖିବେନି, ଆଗରୁ କାହାକୁ ତୁମେ ଦେଖିପାରିବନି, ଶୋଇବା ଘରେ ସେମାନେ ଭାଗବତ ରଖନ୍ତି, ଭାଗବତ କେଉଁଠି ରଖୁଥିଲେ, ଠାକୁର ଘରେ, ଗୀତା ଭାଗବତ ସେ ତାଙ୍କ ସବୁ ଶାସ୍ତ୍ରନିଷ୍ଠ ଥିଲା, ଫୁଲ ଦେବେ ଭାଗବତ ଯଦି ଘରେ ଅଛି, ବ୍ରାହ୍ମଣ ଗୁଡ଼ା କିଏ ପୂଜା କରିବେ, ସେ ନିଜେ ପୂଜା କରେ, ବ୍ରାହ୍ମଣ ଟିକେ ନା ଫୁଲ ଟିକେ ଦେଖିଯାଉ, ଆମର ଶୁଚି ହେଇଯାଇଛି, ଆମର କିଏ ମରିଯାଇଛି ନ ଛୁତି ଗାଈ ହେଇଯାଇଛି, ଆମର କୌଣସି ନିଷ୍ଠା ହିଁ ନାହିଁ। ଆଉ ତୁମେ ଯେତେବେଳେ ନିଷ୍ଠା ବ୍ରତ ଏଗୁଡ଼ା ନ ରହିଲା, ତୋ ମନ ଭିତରେ ଦୃଢ଼ ସଂକଳ୍ପଟା କେମିତି ଆସିବ, ନିଷ୍ଠବାନ ଲୋକମାନେ ସେମାନେ ତାଙ୍କର ଯେଉଁ ସଂକଳ୍ପରୁ, ଯେମିତି ବୈଜ୍ଞାନିକମାନେ ଯାହା ଯାହା ସବୁ ଯେଉଁମାନେ ବାହାର କରୁଛନ୍ତି ନା, ସେମାନେ ଭାରି ନିଷ୍ଠତା, ଏ ଯେଉଁମାନେ ବର୍ତ୍ତମାନ କ'ଣ କରୋନାର ପାଇଁ ଯେଉଁ ରିସର୍ଚ୍ଚ କରୁଥିବେ, କ'ଣ ଟୀକାଟା ପାଇଁ, ସେମାନେ ଖାଇପିଇ ମୌଜ ମଜଲିସ୍ ରିସର୍ଚ୍ଚ କରୁଥିବେ, ତାଙ୍କ ଜୀବନ ଗୋଟେ ବାଜି ଲଗାଉଛି, କାହିଁକି ତାଙ୍କ ଇନଷ୍ଟିଟ୍ୟୁସନ୍ର କୋଟି କୋଟି ଟଙ୍କା ଦେଇ ତାଙ୍କୁ ରଖା ହେଇଛି ନା, ବର୍ଷକୁ କୋଟି କୋଟି ଟଙ୍କା ପାଉଛନ୍ତି, ଗୋଟେ ଗୋଟେ ମାସରେ ତାଙ୍କର କେତେ କେତେ ଲଗା ସାଇଣ୍ଟିଷ୍ଟ ଗୁଡ଼ାକ ନା, ଯିଏ ବାହାର କଲେ ତାଙ୍କର ଗୋଲ୍ଡ କ'ଣ ନୋବେଲ ପୁରସ୍କାର ନହେଲେ ଗୋଲ୍ଡ ମେଡାଲ୍ ମିଳିବ ତାକୁ, ସେ ଖାଉଥିବେ ବର୍ତ୍ତମାନ ଖାଲି ଜୁସ୍ ବୁଝୁଥିବେ ରାତି ଦିନ, ଆକୁ ଖେଳ ତାକୁ ଖେଳ, ଏ କେମିକାଲ ମିଶା ସେ କେମିକାଲ ମିଶା, ଏଇ ଜୀବକୁ ଏ ଜୀବାଣୁ ଆଣେ ସେ ଜୀବାଣୁ ଆଣେ, ଭୂତାଣୁ ମାନଙ୍କୁ ସବୁ କ'ଣ କରିକି ସେ ଖାଲି ରାତି ଦିନ ଲାଗିଥିବେ। ସଂସାର ଯେତେ ଜିନିଷ ବାହାରିଛି ସେମାନେ ସବୁ ନିଷ୍ଠବାନ ଲୋକ। ଗୋଟେ ସାଇଡ଼ରେ ତୁମେ ବିଚାର କରି ଦେଖିବେ, ଯେଉଁ ମୋବାଇଲଟା ଯିଏ ବାହାର କରୁଛି, ମାଇକ୍ରୋଫୋନ୍ ଯିଏ ବାହାର କରୁଛି, କମ୍ପ୍ୟୁଟର ଯିଏ ବାହାର କରୁଛି, ଭାରି ନିଷ୍ଠାରେ ସେମାନେ ଚଳି, ଭଗବାନ ସେ ବୁଦ୍ଧି ଦେଇଛନ୍ତି। ବହୁତ ଡିଟରମେଣ୍ଟ ପର୍ସନ୍ ଆମର ସେ ବୁଝିବା ଥିଲେ, ଆମର ଭକ୍ତିଶ୍ୱର ଦାମୋଦର ଗୋସ୍ୱାମୀ ମହାରାଜ ସେ ବୈଜ୍ଞାନିକ ଥିଲେ, ତ ସେ କେଉଁଠି କଥା କହୁଥିଲେ ମୋ ମନରେ ଅଛି, ମହାରାଜ କହୁଥିଲେ ଥରେ ଜଣେ ବୈଜ୍ଞାନିକର ବିବାହ ଠିକ ହେଇଯାଇଛି, ତାର ବିବାହ ଠିକ ହେଇଯାଇଛି, ଡେଟ୍ଟା ଫିକ୍ସ ହେଇଯାଇଛି ଫରେନ୍ରେ, ତେଣୁ ବିବାହ ଏଣେ ସବୁ ବ୍ୟବସ୍ଥା ତାର ସାଙ୍ଗ ଘର ଦ୍ୱାରା ଲୋକ ସେମାନେ ସବୁ କରୁଛନ୍ତି, ସେଇଦିନ ବିବାହ କି ସେ ଯାଇଛି ଲାବୋରେଟୋରୀ, ତାକୁ ଭୁଲି ଯାଇଛି ଆଜି ମୋର ବିବାହ ଘର ବୋଲି ସେ ତାଙ୍କ ନାଁ କହୁଥିଲେ କ'ଣ, ସେ ଭୁଲି ଯାଇଛନ୍ତି ଆଉ ସିସି ରିସର୍ଚ୍ଚର ବସୁ, ତାକୁ ଆସି ଡକା ହେଉଛି, ଆରେ ତୁମର ମ୍ୟାରେଜ୍ ତୁମେ କ'ଣ ରିସର୍ଚ୍ଚକୁ ଆସୁଛ, ତ ବାହାଘରଟା ଭୁଲିଯିବ କି ରେ, ଏକା ଡାକିଲେ ସଂସାର କିଏ ଅଛି, ସେ ବାହାଘର ଭୁଲିଯିବ କି ଅଲଗା ଜିନିଷ ସିନା ଭୁଲିଯିବ, ବାହାଘରଟା କିଏ ଭୁଲିବ। ତାପରେ ତୁମେ ଚିନ୍ତା କରି ଦେଖ ଜଣେ ବୈଜ୍ଞାନିକ ତାର କେତେ ଗୋଟେ ନିଷ୍ଠା ରହିଛି ଗୋଟେ କର୍ମ ଉପରେ, ତାର କର୍ମରେ କେତେ ନିଷ୍ଠାଟା ରହିଛି। ଆମର କିଛି କୁଆଡ଼େ ନାହିଁ, ଖାଲି ଯୁଆଡ଼େ ଗୋଟେ ବୁଲା ବଳଦ ବୁଲା ଷଣ୍ଢ ଭଳିଆ, ଯୋଉ ଯାହା ବାଟରେ ବସ ଖାଇଦିଅ, ଯୋଉଠି ବୁଲ ବୁଲ ଜିନିଷ, ବୁଲା ବଳ ଦେଖି ବୁଲା ଷଣ୍ଢ ଦେଖିଛି ନା ନାହିଁ, ତାର କିଛି ନାହିଁ, ୟା ଘା ଘା ତା ଇଏ ଖା ସିଏ ଖା, ତୁ ତୁମେ ସେତିକି ତୁମେ କେବେ ପାରିବେ କି ଭକ୍ତିଟା ସେମିତି ନାହିଁ, ଗୋଟେ ନିଷ୍ଠାର ଜିନିଷ, ମୁଁ ଯୋଉଠି ପାରେ ସେଠି ଭୋଜନ କରିଦେବି, ଯିଏ ପାରେ ସିଏ ରୋଷେଇ କରିଦେବି, ମୁଁ ଖାଇଦେବି ଯାହା ଯୋଉଠୁ ମିଳିଲା ରେଷ୍ଟୁରାଣ୍ଟରୁ ମୁଁ ଖାଇଦେବି, ନାଇଁ ଏଇଟା ନାହିଁ, ମୁଁ ଭୋଜନ କରିବି ନା ଅନ୍ୟମାନଙ୍କ ହାତରୁ, ଭଗବାନ ଭୋଗ ଲାଗିଛି ନାହିଁ ମୁଁ ଦେଖିବି, ସେ ବୈଷ୍ଣବମାନେ ଭୋଜନ କରୁଛନ୍ତି କି ନାହିଁ ମୁଁ ଦେଖିବି, ନିଷ୍ଠା ସବୁ ଅଛି ନା, ଭୋଜନ ନିଷ୍ଠା ସବୁଥିରେ, ଭଜନର ନିଷ୍ଠା ଭୋଜନର ନିଷ୍ଠା ସବୁ ନିଷ୍ଠା ରହିଛି, ଏଇଟା ତ ସବୁ କମିଯାଉଛି ଆମର, ଆମର ଏଇଟା କମିଗଲେ କ'ଣ ଆଉ ଭକ୍ତି ପାଇବା ଭୁଲି ଯାଅ, ଭକ୍ତିର ମହିମାଟା ଜ୍ଞାତ ହେଉନି, ଏଇଟା ଗୋଟେ ବଡ଼ ଜିନିଷ। ଭକ୍ତିର କାହା ହାତରେ ଅଛି, ଭଗବାନ ତ ପ୍ରଭୁଙ୍କ ହାତରେ, ସେ ତ ବଡ଼ ଲୋକ, ସେ ଚାହିଁଲେ କାହାକୁ ଭକ୍ତି ଦେବେ ନ ଦେବେ ତାଙ୍କ କଥା, ଜନ୍ମ ଜନ୍ମ ସେ ଲେଖିଲେ ରାମାୟଣରେ କ'ଣ ଲେଖିଲେ ରାମଯତ, ଜନ୍ମ ଜନ୍ମ ମୁନି ଯତ୍ନ କରାଏ ଅନ୍ତେ ରାମ କହ ଆବତ ନାଏ, ତାଙ୍କ ଦୃଷ୍ଟିରେ ନାମଟା ଏତେ ବଡ଼, କିଏ କହୁଛନ୍ତି, ତୁଳସୀଦାସ କହୁଛନ୍ତି, ଏଇ ଇଆ ଜଟାୟୁ କଥାରେ କହୁଛନ୍ତି ନା, ଜଟାୟୁ କହିଲା ନା ରାମଜୀ କହିଲା, ରେ ତୁମେ ସୀତାଙ୍କ ପାଇଁ ଏତେ ବଡ଼ ଜୀବନକୁ ଜଳାଞ୍ଜଳି ଦେଇଦେଲ, ତୁମର କ'ଣ ସ୍ୱାର୍ଥ ଥିଲା ସୀତାଙ୍କ ସହିତ, ତୁମେ ମୋତେ ଭଲ ପାଉଛ ବୋଲି ସୀତାଙ୍କୁ ଆଜି ବଞ୍ଚାଇବା ପାଇଁ ଯାଇକି ରାବଣଙ୍କର ଅସ୍ତ୍ରରେ ତୁମେ ପ୍ରାଣତ୍ୟାଗ କରୁଛ, ତେଣୁ ତୁମେ ତାତ ମୁଁ ତୁମକୁ ବଞ୍ଚାଇ ଦେବି, ମୁଁ ବଞ୍ଚାଇ ଦେବି, କାହିଁକି ନା ପରହିତ ପାଇଁ ଯେ ଜୀବନ ଦଉଛି ତାଠୁ ବଡ଼ ଏ ସଂସାରରେ କିଏ ଅଛି, ଜଗନ୍ମାତା ଲକ୍ଷ୍ମୀ ସୀତାଙ୍କ ପାଇଁ ସେ ଜୀବନ ଦଉଛି, ରାମଜୀ ଏତେ ଖୁସି ହେଇଗଲେ କହିଲେ ମୁଁ ପରହିତ ପାଇଁ ଯେ ଜୀବନ ଯେ ତା ଜୀବନ ହେଉଛି ଶ୍ରେଷ୍ଠ, ମୁଁ ତୁମକୁ କ'ଣ କରି ବଞ୍ଚାଇ ଦେବି, କହିଲେ ନା ନାଇଁ ମୁଁ ବଞ୍ଚାଇବାକୁ ଚାହୁଁନି, ଏ ସୁଯୋଗଟା ମୋତେ ଜୀବନରେ କେବେ ହେଲେ ମିଳିବନି, ଏ ସୁଯୋଗ ମୋତେ କେବେ ମିଳିବନି, ସେ ଏଇଟା ଜଟାୟୁ ବାକ୍ୟଟାକୁ ସିଏ ତାଙ୍କର ଭାବରେ କିଏ ନା ତୁଳସୀଦାସ, ସେ ତ ଅଲଗା କଳ୍ପର ଲୀଳାକୁ ରାମଚରିତ୍ରରେ କହୁଛନ୍ତି, ମୁଁ ଯେଉଁ ରାମଚରିତ୍ର ମାନସ ଲେଖିଛି ସେ ଅଲଗା କଳ୍ପର ଲୀଳା, ଆମେ ବାଲ୍ମୀକି ରାମାୟଣ ହିସାବରେ ଆମେ ଆମେ ଯିବା ଦରକାର, ତାଙ୍କର ଭାବ ଅଲଗା ରହିଛି, ଆମର ଶାସ୍ତ୍ର ଭିତରେ ବାଲ୍ମୀକି ରାମାୟଣକୁ ନିଆଯାଏ, କେଉଁଠି ନୀତି ପାଇଁ ଉପଦେଶ ପାଇଁ ତୁମେ ଦେଇପାର, କିନ୍ତୁ ଆମର ଆଚାର୍ଯ୍ୟମାନେ ଦିଅନ୍ତିନି, କେଉଁଠି କେଉଁଠି ପ୍ରଭୁପାତ ଗୋଟେ ଦୁଇଟା କହିଛନ୍ତି, ଆମର କେବଳ ହିଁ ରାମାୟଣ ବାଲ୍ମୀକି ରାମାୟଣ ଉପରେ, ଆମେ ତ ଜାଣିନଥିଲୁ ପୂର୍ବରୁ, ଆମେ ସବୁ ଫଲୋ ବି କରୁଥିଲୁ, ଅନ୍ତେ ରାମ ଜନ୍ମ ଜନ୍ମ ମୁନି ଯତ୍ନ କରାଇ ଅନ୍ତେ ରାମ କହ ଆବତ ନାହିଁ, ଜନ୍ମ ଜନ୍ମ ମୁନି ଯତ୍ନ କଲା ପରେ ଅନ୍ତକାଳରେ ରାମ ନାମଟା କହିପାରେ, ତାର ନାମଟାକୁ ସେ କେତେ ବଡ଼ କହୁଥିଲେ କିଏ ଜଟା, କହିଲେ ଯାହାର ନାମ ଜନ୍ମ ଜନ୍ମ ମୁନି ଯତ୍ନ କରିକି ଅନ୍ତକାଳରେ ଉଚ୍ଚାରଣ କରିପାରନ୍ତିନି, ସେ ରାମ ଆଜି ମୋ ସମ୍ମୁଖରେ ଅଛି, ମୁଁ ଏଇ ସୁଯୋଗ ଛାଡ଼ିବି, ଦେହ ଏଥିରେ ଦେହ ରଖି ମୋର କିଛି ମିଳିବ, ମୁଁ ଆମିଷ ଭୋଜି ଖଗ ମୁଁ ବଞ୍ଚିବିନି, ମୋତେ ରାମ ନିଜେ ନେଇକି ତାଙ୍କୁ ସଂସ୍କାର କଲେ ନା, ପିତାଙ୍କର ପିତା ସେ ପିତା ହେଲେ ନା, ତାଙ୍କର ଏକ ସଂକଳ୍ପ ଥିଲା ମୋ ପିତା ମୁଁ ପୁତ୍ର ରୂପରେ ରାମଙ୍କୁ ପାଇ, ଭଗବାନ ତାକୁ ହିଁ ପୂରଣ କଲେ, ଜୀବନରେ ଏଇ କଥା ପଡ଼ିଥିଲା, ବ୍ରତ ନିଷ୍ଠା ଏଗୁଡ଼ିକ ସବୁ ବହୁତ ଆବଶ୍ୟକ ରହିଛି, ଭକ୍ତିର ମହିମାଟା ଯୋଉ ଭକ୍ତିର ମହିମା ଜ୍ଞାତ ହବନି, ଭକ୍ତି ତ ପାଇବାଟା କୃଷ୍ଣଙ୍କ ହାତରେ ଅଛି, ଗୁରୁଙ୍କ ହାତରେ ଅଛି, ଆମର ଆମ ଭବିଷ୍ୟତରେ ଆମେ କ'ଣ ପାଇବା, ଜଣେ ବ୍ରହ୍ମଚାରୀ ହଉ ଗୃହସ୍ଥ ହଉ ସନ୍ୟାସ ହଉ କେଉଁ ପଦବୀ କି ଯାଉଛୁ, ତା ଜୀବନଟା କାହା ହାତରେ, ସମସ୍ତିଙ୍କ ଜୀବନ, ସେ ଘରେ ରହୁ ସେ ବିବାହ ହଉ, ଯଦି ଯିବ ବୁଝିକି ଦେଖିବ ଗୋଟେ କର୍ମୀ ଲୋକ କ'ଣ ଯିଏ ସଂସାରରେ ରହିଛି, ତାର ତାର ଜୀବନଟା କେଉଁଥିରେ ଅଛି, ତା ହାତଟା ତା କର୍ମଫଳ, ସେ କପାଳ ତାର କୁହନ୍ତିନି କପାଳ ଲିଖନ କେ କରିବା, ସେ କପାଳ ଲେଖା ହେଇଛି, ତୁମେ କରିବ କ'ଣ? ସେ ଯେତେ ଚାଲାକ ହଉ, ଯେତେ ଧନ ରୋଜଗାର କରୁ, ଯେତେ ବୁଦ୍ଧି, ତୋ ହାତ ଭାଗ୍ୟରେ ଯାହା ଅଛି, କିନ୍ତୁ ଆମକୁ ଏଇଟା ହଉଛି ଭାଗ୍ୟ ବଦଳେଇବାର ରାସ୍ତା। ସେମାନେ ଭାଗ୍ୟ ବଦଳେଇ ପାରିବେ ଯେଉଁମାନେ ଅତ୍ୟନ୍ତ ଶୃଙ୍ଖଳିତ, ପ୍ରଚେଷ୍ଟାଶୀଳ, ସେମାନେ ବହୁତ ପ୍ରଚେଷ୍ଟା କରୁଥିବେ, ଗମ୍ଭୀର। ନହେଲେ ତ ତୁମେ ରେଗୁଲେଟିଭ ଲାଇଫ ଯାହା କୁହାଯାଏ, ଶୃଙ୍ଖଳିତ ଜୀବନଯାପନ କରିପାରିବନି। ଆଉ ତୁମେ ବ୍ରତ କେମିତି କରିବ? ବ୍ରତ କରିବାର ଅର୍ଥ ତୁମ ଶୃଙ୍ଖଳାକୁ ଆସିବା, ଆହାର ଶୃଙ୍ଖଳା, ନିଦ୍ରା ଶୃଙ୍ଖଳା, ସବୁ ଶୃଙ୍ଖଳାକୁ ଆସିବ। ତୁମମାନେ ଇନ୍ଦ୍ରିୟମାନେ କ'ଣ ହେବେ? ବାଧ୍ୟ ହେଇକି ସେ ଶୃଙ୍ଖଳାକୁ ଟାଣି ହେଇକି ଆସିବେ। ସେଥିପାଇଁ ବ୍ରତ ସବୁ କର। ଗୋପୀମାନେ ଛୋଟ ଗୋପୀମାନେ ବ୍ରତ କରୁଛନ୍ତି, ଆଉ ମୁଁ ଏଇ କଥାରେ ଏଣେ ପଳେଇ ଯାଇଥିଲି। ଯୋଗେଶ୍ୱର ଭଗବାନ ପାଇଁ ଅସମ୍ଭବ କ'ଣ ଶବ୍ଦ ରହିଛି? ଏଇଠୁ ଆମେ ଯାଇଥିଲେ ସେଣେ ଅସମ୍ଭବ କିଛି ନାହିଁ। କଳିଯୁଗରେ ଜୀବ ପାଇଁ ସବୁ କିଛି ଅସମ୍ଭବ ହେଇଗଲା। ଆମର ଏତେ ଭରସାଟା ଭଗବାନଙ୍କ ଉପରେ କମ, ଆମ ପାଇଁ ସବୁ ଅସମ୍ଭବ ଲାଗୁଛି, ସବୁ କିଛି ଅସମ୍ଭବ। ପୂର୍ବକାଳର ଲୋକ, ଗୋଟେ କର୍ମୀ ଲୋକ କେବେ କିଛି ଅସମ୍ଭବ ମନେ କରନ୍ତି? ସେ ଜାଣେ କ'ଣ? ଠାକୁର ଚାହିଁଲେ, ପ୍ରଭୁ ଚାହିଁଲେ ଭଲ ହେଇଯିବ। ଲୋକମାନଙ୍କ ଭରସା ଥିଲା ନା ଭଗବାନଙ୍କ ଉପରେ। ଏବେ ବର୍ଷା ହଉନି, ତୁମେ କ'ଣ କରିବ? ହଁ, ବର୍ଷା ହଉନି, ତୁମେ କ'ଣ କରିବ? ଆଚ୍ଛା, ବର୍ଷା ହଉଛି, ତୁମେ କ'ଣ କରିବ? ବର୍ତ୍ତମାନ ଗୋଟେ ଟାଉନ୍ ବଜାର ଲୋକରେ ବର୍ଷା ହଉନି, ତାକୁ ଏ ବର୍ଷା ହଉନି, ସେ କ'ଣ କରିବ? କିଛି କରିବେନି। ପୂର୍ବକାଳରେ ବର୍ଷା ନହେଲେ ଲୋକ କ'ଣ କରନ୍ତି? ଯାଇକି ଗାଁ ଲୋକମାନେ ସବୁ ଯିବେ, କୀର୍ତ୍ତନ କରିବେ, ଶିବଙ୍କୁ ପାଣି ଭିତରେ ବୁଡ଼େଇବେ। ଶିବ ମନ୍ଦିର ଯେଉଁଠି ଥିବ, ତାଙ୍କୁ ସେ ଲିଙ୍ଗକୁ କ'ଣ କରିବେ? ପାଣି କ'ଣ କୁହନ୍ତି ତାଙ୍କୁ? କୁହନ୍ତି ନା ନା, ତାକୁ କ'ଣ ଜଳ କ'ଣ ଗୋଟେ କୁହନ୍ତି। ହଁ, ଜଳ ଅଭିଷେକ କରି ପୁରା ବୁଡ଼େଇକି ରଖିବେ, କାରଣ ଶିବ ଏଇଟା ସିଏ ଯେଉଁ କରନ୍ତି। ବର୍ଷାଟା ଇନ୍ଦ୍ରଙ୍କ ହାତରେ ରହିଲା, ଇନ୍ଦ୍ର ବର୍ଷା କରିବେ। ଦେଖିବେ ଜଳାଭିଷେକରେ ବର୍ଷା ବି ହେଇଯାଏ, କାହିଁକି ହେଇଯାଏ? ଆଜି ହଜାର ଲୋକ ଗୋଟେ ପ୍ରାର୍ଥନା କରୁଛନ୍ତି। କ'ଣ ପ୍ରାର୍ଥନା କରୁଛନ୍ତି? ଗୋଟେ ବିଶ୍ୱାସ, ଏଇଟା ଅସମ୍ଭବ କାମ, ବର୍ଷାଟା ହବାର ନାହିଁ, ତାଙ୍କୁ ଇନ୍ଦ୍ରଙ୍କୁ ବାଧ୍ୟ କରିବାକୁ ପଡ଼ିବ। କାହିଁକି ଏତେ ଲୋକ ପ୍ରାର୍ଥନା କରୁ, ତାଙ୍କର ବିଶ୍ୱାସ ଅଛି। କର୍ମୀ ଲୋକଟା ସବୁ ବିଶ୍ୱାସ କରୁଥିଲେ ନା। ଆଉ ଗୋଟେ କ'ଣ ହୁଏ, ଗୋଟେ ବର୍ଷା ଜୋର ହେଲେ ନା କ'ଣ, ଛୋଟ ଛୁଆ ଗୋଟେ ପଠାନ୍ତି, ଯା ତୁ ଲଙ୍ଗଳା ହେଇକି ତୁ ଲଙ୍ଗଳ ପୋତିବୁ ଖତ ଗଡ଼ିଆରେ। ହଁ ହଁ, ତୁମ ଆଡ଼େ କ'ଣ ଦିବୁ ପୋତିବୁ? ଆମର ଛୋଟ ପିଲା ମୋର ମନ ଅଛି, ଲଙ୍ଗଳା ହେଇକି ଲଙ୍ଗଳା କହିବେ, ତୁ ଯା ଲଙ୍ଗଳା ହେଇକି ତୁ ପୋତିବୁ, ଯା ଜୋର ବର୍ଷା ହେଉ, ତାର ବାହାଘର ହେଇଥିବ, ନାଟକ କରିବେ। ଦେଖନ୍ତୁ ଲୋକମାନଙ୍କର କର୍ମକାଣ୍ଡରେ କେତେ ବିଶ୍ୱାସ ଥିଲା, କର୍ମକାଣ୍ଡରେ ଲୋକମାନଙ୍କ କେତେ ବିଶ୍ୱାସ ଥିଲା। ମୋର ସେଇଟା ସବୁ ମନେ ରହିଛି, କେତେ ବିଶ୍ୱାସ ଆମର ସବୁ ଦେଖିଛୁ, ଆମର ମାଆମାନେ, ପଡ଼ୋଶୀ ଲୋକମାନେ, ମୁଁ ସବୁ ଦେଖିଛି କେତେ ବିଶ୍ୱାସ। ସେମାନେ ବହୁତ ବିଶ୍ୱାସ, ଭଗବତ ବିଶ୍ୱାସ। ସେମାନେ ପାଦରେ ଚାଲି ଚାଲି 20 କିଲୋମିଟର 25 କିଲୋମିଟର ଯାଉଥିଲେ ସବୁ, ଏଇ ଆଖଣ୍ଡମଣି ଆମ ପାଖରେ ନା, ଏଇଠୁ କେତେ ବାଟ, ଏଇଠୁ ଯେତେ ବାଟ ସେତିକି ବାଟ ସେମାନେ ସବୁ ଚାଲିକି ଆସୁଥିଲେ ପାଦରେ। କ୍ଷୀର ଧରିକି ଯିବେ, ମୁଁ ନେଇ ଠାକୁରଙ୍କ ମୁଣ୍ଡରେ ଢାଳିଦେଲେ ନିଶ୍ଚିତ ଠାକୁର ମୋର ପ୍ରାର୍ଥନା ଶୁଣି। ଆରେ ତାର ସେତିକି ବିଶ୍ୱାସ ଅଛି, ଆମର ସେତିକି ବିଶ୍ୱାସ ଅଛି, ହରେ କୃଷ୍ଣ ମହାମନ୍ତ୍ର ଜପ କଲେ ଭଗବାନ ମୋତେ ସବୁକିଛି ଦେଇପାରିବେ, କହିଲେ ଦେଖିବା। ଗୋଟେ କର୍ମୀ ଲୋକର ଯଦି ବିଶ୍ୱାସ ଅଛି, ଆମର ବିଶ୍ୱାସ କମିଗଲାଣି, ସଂସ୍କାରଟା କମ ହେଇଗଲାଣି। ଆଉ ସଂସ୍କାର କମିଲେ ତୁମର କ'ଣ? ମୁଁ ସେ କହୁଛି, ଭକ୍ତି ପାଇବା ଛାଡ଼, ଭକ୍ତି ବୁଝିବା ବି ହବନି, ବ୍ରତନିଷ୍ଠ ନାହିଁ ନା। ମୁଁ ତ ନିଜେ ଆସିଛି ଛୋଟ ପିଲାବେଳେ, ମୋର ମନେ ପଡ଼ୁଛି, ମୋ ମାଆ ସାଙ୍ଗରେ ଚପଲ ମାଡ଼ିବନି, ମୋ ଚପଲ ମାଡ଼େ, ସେ ଚପଲ ମାଡ଼ିବନି, ଆଉ ରିକ୍ସାରେ ଆସିବନି, ଫେରିଲା ବେଳକୁ ବସ୍ରେ ଆସିବ, ରିକ୍ସାରେ ବସ୍ରେ ମୁଁ ଯିବିନି, କାହିଁକି ନା ସେଠି ସବୁ ଚମଡ଼ା ଲାଗିଛି। ଆଉ ମୁସଲମାନ ଲୋକ ଯାଉଥିବେ, ଅଲଗା ଲୋକ ଯାଉଥିବେ, ମୁଁ ତାଙ୍କୁ ସେମାନେ ଗାଧୋଇ ନଥିବେ, ମୁଁ ତାଙ୍କୁ ଛୁଇଁଦେଲା ମାନେ ମୁଁ ସେ ଶିବଙ୍କ ପାଖରେ କେମିତି ଲାଗିବ? ସେ କିଆରେ କିଆରେ ବିଲ ଭିତରେ ଆମେ କାନ୍ଦୁଥିବେ, ଏତେ ବାଟ 20 କିଲୋମିଟର 25 କିଲୋମିଟର 20 କିଲୋମିଟର ଚାଲିକି ପଳେଇ ଆସିବ, ପୁରା ଭୋର ଉଠିକି ଆସିବ ଖାଲି ପାଦରେ, ଖାଲି ପାଦରେ, ନାଇଁ ବାବାଙ୍କ କଥା ମୁଁ ଯିବି, ବାବାଙ୍କ ପାଖକୁ ଯିବାକୁ ପଡ଼ିବ। କ'ଣ ତାଙ୍କର କାମନା, କ'ଣ ତାଙ୍କର ଥିବ, ଆମେ ତ କ'ଣ ଜାଣୁ? ଆମେ ପଇସା ଲୋଭରେ 10 ଟଙ୍କା ଦେବି ଚାଲ, ଏଗୁଡ଼ା ଯିବେନି, ଚାଲ ତାଙ୍କ ସାଙ୍ଗରେ। ଏତେ ବାଟ ଆସିକି ଶିବଙ୍କ ଗଲାବେଳେ ପୁଣି ବସ୍ରେ ଶିବଙ୍କ କ୍ଷୀର ସରିଗଲା, ତାପରେ ସେ ପାଦୁଆ ଧରିକି ଯାଇ ଖାଇନଥିବେ, ପାଦୁଆ ଧରିକି ଯିବେ, ଘରେ ଯାଇକି ଖାଇବେ, ହୋଟେଲରୁ କେବେ ଖାଇବେନି, ବାହାର ଦୋକାନରୁ କେବେ ଖାଇବେନି। ସେଥିପାଇଁ ଗୁଡ଼ିଆମାନେ ଥିଲେ, ଜାଣିଛ ନା ନାହିଁ, ଗୁଡ଼ିଆମାନେ ପିଆଜ ରସୁଣ ସେତେବେଳେ କରୁନଥିଲେ, ସେ ଗୁଡ଼ିଆ ଗୁଡ଼ିଆ ଭୋଗଗୁଡ଼ା ନେଇକି ସବୁ ଠାକୁରଙ୍କ ପାଖରେ ଲାଗେ। ଗୁଡ଼ିଆ 2 ପ୍ରକାର ଥିଲେ, ଆମର ସମାଜରେ କେତେ ବଡ଼ ସଂସ୍କାର ଥିଲା, ସବୁ ବୁଡ଼ିଗଲା। ଆଉ ତୁମେ ଭାଇ ଡେଇଁକି ପଳେଇ ଯାଉଛି, ତୁମେ କହିବ ମୁଁ ସାଙ୍ଗେ ସାଙ୍ଗେ ଭକ୍ତି କରିଦେବି, ବାପା ହବନି, ତ ସଂସ୍କାରଟା ନାହିଁ, ତୁ ଧରିପାରିବୁନି କିଛି। ଆଉ ସବୁ ଗୋଟା କଳ୍ପନା ଭଳିଆ ଲାଗିବ, ପଳେଇ ଆସିବ ତୁମେ, ଆଉ ସ୍ୱୀକୃତି ଅଛି ଆସୁଛ, କିନ୍ତୁ କଳ୍ପନା ଭଳିଆ ଲାଗିବ, କାହିଁକି ଦୃଢ଼ ବ୍ରତ ନ ହବ ତୁମର, ଏଇଟା କିଛି ମୁଣ୍ଡରେ ପଶିବାରେ କିଛି ଇମ୍ପୋର୍ଟାନ୍ସ ଲାଗିବନି, ତୁମେ ଖାଲି ଚାହୁଁଛ ମୁଁ ଡେଇଁ ପିଡ଼ିକି ଗୋଟେ କିଛି କରିଦେବି, ସେ କିଛି ହବନି, ଏଇଟା 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 ଗୋଟେ ସଂସ୍କାର ଉପରେ ନିର୍ଭର କରେ, ଗୋଟେ ବିଶ୍ୱାସ। ଦେଖ ତୁମେ, ମୁଁ ତୁମକୁ କେତେଟା ଉଦାହରଣ ଦେଉଛି, ତୁମେ କର୍ମୀ ଲୋକଙ୍କ ତ ବିଶ୍ୱାସ ଦେଖ, ଆଉ ଆମର ବିଶ୍ୱାସକୁ ତୁଳନା କର। ଆମେ ସବୁ ଦେଖିଛୁ ପ୍ରାକ୍ଟିକାଲ ସବୁ ଜିନିଷ। କେଉଁ କଥା ଗୋଟେ କହୁଥିଲେ ଏବେ ଭୁଲିଗଲି। ହଁ, ଗୁଡ଼ିଆ ଗୁଡ଼ିଆ ମାନେ ଯୋଉ ଜିଲାପି ଫେଣି ସେସବୁ କରିକି ଆଣିବେ, ମିଠା ମିଠା କରିକି ଆଣିବେ, ସେଇଟା ଲୋକ ଖାଇବେ। ଦେଖି ସେ ଇଏ ହେଉଛି ଗୁଡ଼ିଆ, କଳା ସୂତା ପକେଇଥିବ ବେକରେ, ମୋର ମନ ଲାଗୁଛି ସେ କଳା ସୂତା ପକେଇଥିବ, ତାକୁ ତ ଲୋକ କିଣିବେ। ଆଗରୁ ହୋଟେଲ ବଜାରରୁ କି ଖାଇବେ, ସେ ଯିଏ ପାରେ ସେ ଖାଉଥିବ ପାଣି, ସେ ଗ୍ଲାସ ଇଏ କରୁଥିବ, ଖାଇବେନି। ବର୍ତ୍ତମାନ କିଛି ଅଛି ନିଷ୍ଠା, ଗୋଟେ ସାଧାରଣ ଲୋକର ନିଷ୍ଠା ଅଛି, ଯୁଆଡ଼େ ଯାଉଛି ସେ ଖାଇଦେଲା। ଭକ୍ତଙ୍କର ଆମର ନିଷ୍ଠା ଅଛି, ଆମେ ଯାଉଛେ ଆମର ଏଇଟା କ'ଣ ଭେଜିଟେରିଆନ୍ ରେଷ୍ଟୁରାଣ୍ଟ ନା ନା, ଆଚ୍ଛା ଆମର ଯେଉଁ ରେଷ୍ଟୁରାଣ୍ଟ ସବୁ ରହିଛି, ଯେଉଁଠି ରେଷ୍ଟୁରାଣ୍ଟ ଆମ ଇସ୍କନ ମାନଙ୍କର ରହିଛି, ସେ ରେଷ୍ଟୁରାଣ୍ଟରେ କ'ଣ ହେଉଛି, ବାହାର ଲୋକ ଖାଉଛନ୍ତି କି ନାହିଁ, ବାହାର ଲୋକ ଖାଉଛନ୍ତି, ସେ ପ୍ଲେଟ୍ଟା କ'ଣ ଧୁଆ ହେଉଛି, ସେମାନେ ଆମିଷ ଖାଉନାହାନ୍ତି, ସେ ଆମିଷ ଖାଇଲେ ଆମେ ସେ ପ୍ଲେଟ୍ରେ ଖାଇଦେଲେ, ସେ ଆମିଷ ଖାଉଥିବେ କି ନାହିଁ, ସେ ପ୍ଲେଟ୍ଟା ଖାଇଲେ, ସେ ଆମିଷ ଖାଇବା ଲୋକ ସେ ଯେଉଁ ପ୍ଲେଟ୍ଟା ଖାଇଲା ସେଇଟା ମାରା ଆମ ପାଇଁ, ଆମେ ସେଥିରେ ଖାଇପାରିବୁନି। ଏସବୁ ନିଷ୍ଠା ଆଗରୁ ଲୋକ ଥିଲା, ଆଗରୁ ବହୁତ ଲୋକଙ୍କ ମାନେ କେଉଁଠି କେମିତି ଭୋଜନ କରିବେ, କେମିତି ଶୟନ କରିବେ, କାହା ବସ୍ତ୍ରରେ ପିନ୍ଧିବେ, କେଉଁଠି ଶୋଇବେ, ସବୁ ସବୁ ଥିଲା। ଅବଶ୍ୟ ଏତେ ରେଷ୍ଟ୍ରିକ୍ସନ୍ କଳିଯୁଗରେ କ'ଣ, ସେଗୁଡ଼ା ତୁମେ ଦେଖ ମାନିବାକୁ ଗଲେ ହରିଭକ୍ତି ବେଳେ ସେ ଜାଗାରେ କିଛି ବି କରିପାରିବେ, କିନ୍ତୁ ମିନିମମ୍ ସଂସ୍କାର ଗୁଡ଼ିକ ସବୁ ରହିଥିଲା। କାହିଁକି ଗୋଟେ ରହିଥିଲା ନା, ଜଣଙ୍କର ଦୃଢ଼ ବ୍ରତ ଦୃଢ଼ ବିଶ୍ୱାସ ଆସିବ ଭଗବାନଙ୍କ ପାଖରେ, ବହୁତ ସଂସ୍କାର ଥିଲା। ମୋର ମନେ ଅଛି ଛୋଟ ପିଲାବେଳେ ସବୁବେଳେ ତୁମକୁ ଜ୍ୱର ହେବାକୁ ପଡ଼ିବ, କ'ଣ କାହାକୁ, ଠାକୁରଙ୍କୁ ଜ୍ୱର ହେବ, ତୁଳସୀଙ୍କୁ ଜ୍ୱର ହେବ, ଦେବ ମା ଯେଉଁ ଥାନ୍ତି କ'ଣ ଗାଁ ମୁଣ୍ଡରେ ଗ୍ରାମ ଦେବତୀ, ତାଙ୍କୁ ଜ୍ୱର ହେବ, ସିନ୍ଦୁର ମାଙ୍କର ସିନ୍ଦୁର ଲଗେଇବ, ଏଇଟା ଲୋକମାନେ ସବୁ ପୁରା ପୁରା ମାନେ ଏଇଟା ଗୋଟେ ଡେଲି ଆକ୍ଟିଭିଟିସ, ପୁରା ଦୃଢ଼ ବିଶ୍ୱାସ, ତାଙ୍କର ଗୋଟେ ବିଶ୍ୱାସ ଥିଲା ଯେ ଈଶ୍ୱର ଅଛନ୍ତି। ଆଉ ଯିଏ ଭୋଗ କରିକରି ହେଲା, ସେ ଜାଣିନଥିଲା ଈଶ୍ୱର ଅଛନ୍ତି, ତାକୁ ଆଣିକି ଆମେ ପୁରିବା ବର୍ତ୍ତମାନ ସାଙ୍ଗେସାଙ୍ଗେ, ସେ ହରେ କୃଷ୍ଣ ଜପ କରିବ, ଖାଲି ଈଶ୍ୱର ଅଛନ୍ତି ତାଙ୍କ ଶକ୍ତିରେ ଜଗତ ଚାଲିଛି, ତାକୁ ଚାଲିଯିବ 20 ବର୍ଷ, ସେ ଖାଲି ଫ୍ୟାକ୍ଟ ଲେବୁଲକୁ ଆସିବା ପାଇଁ 20 ବର୍ଷ ତାକୁ ଷ୍ଟ୍ରଗଲିଂ କରିବାକୁ ପଡ଼ିବ, କାହିଁକି ତାର ନାହିଁ ନା, ମାନେ ତାକୁ ତାର ଭାଗ୍ୟ ଚାଲି ଆସିଲା, କିନ୍ତୁ 20 ବର୍ଷ ଲାଗିଛି ଗୋଟେ ଷ୍ଟ୍ରଙ୍ଗ ଫେଥ୍ କୁ ଆସି ବିଶ୍ୱାସକୁ ଆସିବା ପାଇଁ, କେତେ ଫାଉଣ୍ଡେସନ୍ରେ ନାହିଁ ନା ଗୋଟେ ବିଶ୍ୱାସ, ଈଶ୍ୱର ଅଛନ୍ତି, ଈଶ୍ୱରଙ୍କ ସତ୍ତାରେ ସବୁ ଚାଲିଛି, ଭଗବାନଙ୍କ ନାମ ହେଉଛି ସବୁକିଛି, ସେଇଟା ପ୍ରଥମ ଶୁଣିନି, ତାକୁ ଏଇଟା ଗୋଟେ ନୂଆ ଲାଗିବ ଜିନିଷ ଲାଗିବ ନା, ଆଉ ତ 20 ବର୍ଷ ଲାଗିଯିବ, ଖାଲି 20-25 ବର୍ଷ ପୁଣି ଷ୍ଟ୍ରଙ୍ଗ ଗୋଟେ କ'ଣ କୁହାଯିବ, ଦୃଢ଼ ଭକ୍ତର ସଙ୍ଗ ପାଇଲା, ମଧ୍ୟମ ଅଧିକାର ସଙ୍ଗ ପାଇଲା ତ ତାକୁ ବିଶ୍ୱାସ ଲାଗିବ ଯେ କୃଷ୍ଣଙ୍କୁ ଭକ୍ତି କଲେ ମୋ ହୃଦୟ ଜୀବନଟା ପରିବର୍ତ୍ତନ ହବ, ନହେଲେ ତାର ବିଶ୍ୱାସ ବି ଆସିବନି। ଯଦି କନିଷ୍ଠଙ୍କର ସଙ୍ଗ ଗଲା, ସେ କିଛି ଦିନ କରୁଥିବ, ତାପରେ ସନ୍ଦେହ ଆସିବ, ଛାଡ଼ିଦେବ, ସଂସ୍କାର ଉପରେ ନିର୍ଭର କରେ। ଆଉ ସେଥିପାଇଁ ଗୁରୁ ପାଖରେ ରହିକି ଦୀକ୍ଷାଟା କ'ଣ, ଗୁରୁ ପାଖରେ ସଂସ୍କାରିତ ହୁଅ, ଦୀକ୍ଷାଟା ଗୋଟେ ନୁହଁ ଯେ ମନ୍ତ୍ର ପାଇବା, କି ମନ୍ତ୍ର ତ ଅଛି, ତୁମେ ଜପ କରୁ ନା, ତୁମେ କ'ଣ ନାମ କି ମନା କରୁଛି, କି ତୁମ ନାଁ ତୁମେ ଚେଞ୍ଜ କରିଦେବୁ ନା, ମୋର କ'ଣ ଅସୁବିଧା ହେଇଯାଉଛି, ତୁମ ବାପା ତୁମ ନାମ ଦେଇଥିଲେ, ତୁମେ ବର୍ତ୍ତମାନ କହିଦେବ ମୁଁ ଆଜ୍ଞା ଆଜ୍ଞା ଶ୍ୟାମ ଦାସ, ମୋର ହରେକୃଷ୍ଣ କରି ସଂସ୍କାର, ଗୁରୁ ସଂସ୍କାରିତ କରି, ସଂସ୍କାରିତ ମାନେ ତୁମର ଆହାର କତୁରୁ ଆରମ୍ଭ କରି ତୁମର ବ୍ୟବହାର ତୁମର ଆଚରଣ ସବୁ ତୁମକୁ ସଂସ୍କାରିତ କରି, ଆଉ ସେଠି ଯେ ନ ହେଇପାରିଲା ଆଉ ତାକୁ ଆଉ କ'ଣ କରେ, ତାର ସେ ବୁଝିପାରିବେ। ବ୍ରତ ଗୁଡ଼ା ଏଥିପାଇଁ ସବୁ ରହିଥିଲା। ଧ୍ରୁବ ମହାରାଜ କ'ଣ କଲେ, 5 ବର୍ଷର ବାଳକ ଦେଖନ୍ତୁ ସେ କ'ଣ କଲେ, ବ୍ରତ ଆରମ୍ଭ କଲେ। ଯେଉଁମାନେ ଭଗବାନଙ୍କୁ ପାଇଛି ତାଙ୍କ ଜୀବନରେ ସଂକଳ୍ପ ଅଛି, ବ୍ରତ ଅଛି, ବ୍ରତ ନ କଲେ କୌଣସି ଜିନିଷ ମିଳେ, ତୁମର ଦୃଢ଼ ବ୍ରତ ନହେଲେ, ତୁମ ଜୀବନରେ କିଛି ଗୋଟେ ନିଷ୍ଠା ନ ରହିଲେ, ସାଧନ ନିଷ୍ଠା ଏଗୁଡ଼ା ଯଦି ସାଧନ ସ୍ପୃହ ଗୁଡ଼ା ନ ରହିବ, ତୁମେ ପ୍ରୋଗ୍ରେସ୍ କରୁଛ ବୋଲି ତୁମେ ଜାଣିପାରିବନି, ସେଇଟା ତୁମ ଗୋଟେ ଭକ୍ତି ଯେଉଁଟା ଅନ୍ତିମରେ ଗୋଟେ କଳ୍ପନା ବୋଲି ତୁମକୁ ଗୋଟେ ହୋପ୍ଲେସ୍ ଲାଗିବ, ସବୁ ଜିନିଷ କଳ୍ପନା ବୋଲି ମନେ ହବ, ଆଉ ତୁମେ କେବଳ ବୈଷ୍ଣବମାନଙ୍କର ସବୁ ଦୋଷ ଦେଖି ତୁମେ ସମ୍ପୂର୍ଣ୍ଣ ଫେଡ଼ ପାଇଯିବ, ଇଏ ଆଗୁଛି ସେ ଆଗୁଛି, କାହାକୁ ରସ ମିଳୁନି, ରସଟା କାହାକୁ ମିଳେ ନା, ଯେ ନିଜେ ରସଟା ଅନ୍ୟର ଦୋଷ ଦେଖିବା, ଅନ୍ୟକୁ ସମାଲୋଚନା କରେ, କାହାକୁ ଯେ ନିଜେ କିଛି ପାଇପାରୁନି, ସେ କ'ଣ କରିବ, ସେ ଫେଡ଼ ପାଇଯାଉଛି ନା, ମନଟା ଯୁଆଡ଼େ ହେଲେ ବୁଲିବ, ସେସବୁ ଅବିଶ୍ୱାସ ତା ଚାଲି ଆସିବ। ବ୍ରତ ସଂକଳ୍ପ ଦ୍ୱାରା ହିଁ ଭଗବାନଙ୍କୁ ଆକର୍ଷଣ କରାଯାଏ, କୃପା ଦୃଷ୍ଟିରୁ ଆକର୍ଷଣ କରାଯାଏ। ତେଣୁ ଇଏ କ'ଣ କଲେ, ଗୋପୀମାନେ ଯୋଉ ଭଗବାନ ସ୍ତମ ଅଭିପ୍ରତ୍ୟ କୃଷ୍ଣ ଯୋଗେଶ୍ୱରେଶ୍ୱର ବୟସ ଆବୃତସ୍ତତ୍ର ଗତସ୍ତତ୍ କର୍ମ ସିଦ୍ଧଏ, ଯେଉଁ ସଖାମାନଙ୍କୁ ଧରିକି ଆସିଥିଲେ ଗୋପୀମାନଙ୍କ ପାଖକୁ, ଗୋପୀମାନେ ଉଲଗ୍ନ ଛୋଟ ପିଲାମାନେ, ସେମାନେ 3-4 ବର୍ଷର ଛୁଆ, କିଏ ଗାଁ ଘର 4 ବର୍ଷର ଛୁଆ କିଏ ପ୍ୟାଣ୍ଟ ପିନ୍ଧୁଛି, 8-9 ବର୍ଷ ପାଇଁ ଲଙ୍ଗଳା ବୁଲୁଥିଲେ ଛୁଆ, ତାଙ୍କର କ'ଣ ଅଛି, ମା ସେ କ'ଣ ଗୋଟେ ମୋର ମନରେ ଅଛି ଛୋଟ ପିଲାବେଳେ, କ'ଣ ଏଗୁଡ଼ା କହିବ, ମୋର କିନ୍ତୁ ସବୁ ମନରେ ଅଛି, ଏ ଆଗରୁ ବଟମ ଦିଆ ପ୍ୟାଣ୍ଟ, ହଁ ବଟମ, ଏବେ ସିନା ସବୁ ଚେଞ୍ଜ ହେଇଗଲା, ବଟମ ଦିଆ ପ୍ୟାଣ୍ଟ, ସେ ତାର ବଟମ ଦେଇନଥିବ, ତା ଲଙ୍ଗଳା ହେଇଥିବ, ମା କାଳୀ ଦେଉଥିଲେ ତୁ କେଉଁ ପ୍ୟାଣ୍ଟରେ ଗୋଟେ ବଟନ ଦେଉନୁ ଏତେ ଗୋଟେ ପିଲା ଠେଲୁଣୁ, ତା ମାନେ ତାର କେତେ ସ୍ୱର ଧାରଣାଟା ନାହିଁ, ବୋଧେ ଗୋଟେ ଛୋଟ ପିଲା ତା ପ୍ୟାଣ୍ଟକୁ ହାତ ମାରିପାରିବେନି, କାହିଁ ମୁଁ ଲଙ୍ଗଳା ହେବିନି, ମାନେ କେତେ ସେ କାମରେ ଜନ୍ମ ହେଇଛି। ଏସବୁ ଖରାପ ଲାଗିବ ଲୋକଙ୍କୁ, କିନ୍ତୁ ଏଇଟା ପ୍ରାକ୍ଟିକାଲ ମୁଁ ଦେଖୁଛି। ଆଉ ଗୋଟେ ଗୋଟେ ଛୁଆ ତାଙ୍କର ପ୍ୟାଣ୍ଟ ପିନ୍ଧିବେ, ସେ ପ୍ୟାଣ୍ଟ ତାର ଢିଲା ହେଇଥିବ, ପଛ ତାର ଫାଙ୍କା ହେଇଥିବ, ତା ପିଚା ଦେଖାଉଥିବ, ଖାଲି ଖାଲି ନାକୁ ପ୍ୟାଣ୍ଟ ଥିବ, ତାର ପ୍ୟାଣ୍ଟ ଖସିଲେ ସିଏ ଯାଉଥିବ, ଗାଁ ଲୋକ ଦେଖ ତୁ ଏଇଟା କ'ଣ ତୁ ପ୍ୟାଣ୍ଟ ପିନ୍ଧିଛୁ, ସେ ପ୍ୟାଣ୍ଟଟା ସେ ଫାଟିଯାଏ ତାଙ୍କର, କାହିଁକି ସେ ପ୍ୟାଣ୍ଟଟା ତାର ସିଲେଇ ଯେତେବେଳେ ବାନ୍ଧିବ ନା, ଆଉ ସେ ପ୍ୟାଣ୍ଟଟା ଖସିଯାଉଛି, ଖସିଗଲା କ'ଣ ହେଡ଼ି ହାଣ୍ଡି କରି ତାର ଆଗରୁ ଗୋଟେ ସୂତା ବାନ୍ଧିଥିବେ ଛୁଆ, ଦେଖିଛୁ କି ନାହିଁ, ଛୋଟ ଗୋଟେ ଗୋଟେ ଛୁଆ ସୂତା ବାନ୍ଧିଥିବେ, ପାଣି କରିବ ଛୁଆ ସେ ପାଣି ବାନ୍ଧିଥିବେ, ଖସି ପଡ଼ିବ ବୋଲି ହେଲେ ପାଣି ବାନ୍ଧିବେ ନା, ବଟମ ଦେଇନଥିବେ ମା ଛୁଆ ସେତେବେଳେ କି ବଟମଟା ଦେ, ମାନେ କେତେ ପବିତ୍ର ଥିଲା ସେମାନଙ୍କର ମନ, ଦେହ ଏବେ କୌଣସି ଛୁଆଙ୍କୁ ଦେଖିବ ନା, ଏଡ଼ି ଗୋଟେ ଛୁଆଟେ ସେ ଯାଉଛି ବାଥରୁମ୍, ସେ ଆସି ଚେନ୍ ଦେଇଦେଉଛି, ଏଡ଼ି ଗୋଟେ ଛୁଆଟେ ଯୋଉ ପ୍ୟାଣ୍ଟ ସେ ଚେନ୍ ଦେଇକି, ସେ ଚେନ୍ ଦେଇକି ବାଥରୁମ୍ ଆସୁଛି, କେବେ ମିସ୍ କରିବେନି, ତାପରେ ତାର ଏତେ ବଡିଲି କନସେପ୍ସନ୍, ବଡିଲି ଧାରଣାଟା ଏତେ ରହୁଛି, ଏତେ ବଡିଲି ଧାରଣା ରହିଛି, ଓଃ ଅସମ୍ଭବ, କାରଣ ତା ଜନ୍ମଟା ସେମିତି ହେଇଛି ନା ପିତା ମାତାର ସଂସ୍କାରରୁ, ତୁ କ'ଣ କରିବୁ। ସେ ନେଇ ସେ ଭକ୍ତି ନଟାକୁ ଲେଖିଦେଲେ ନା ଆଚାର୍ଯ୍ୟ, ସିଏ ଆଉ ଭଗବାନ ଆମ ପାଇଁ ଲେଖିଦେଲେ ନା, ଶୈଶବ ଯୌବନ ଜଡ଼ ସୁଖ ସଙ୍ଗେ ଅଭ୍ୟାସ ହଇଲ ମନ୍ଦ, ନିଜ କର୍ମ ଦୋଷ ଏ ଦେହେ ପାଇଲୁ ଭଜନ, ନିଜ କର୍ମ ଦୋଷ ଏ ଦେହ ହଇଲ ଭଜନ ଏର ପ୍ରତିବନ୍ଧ, କାହାକୁ ମୁଁ ଦୋଷ ଦେବି, ଭଗବାନଙ୍କୁ କେବଳ ଏତିକି ପ୍ରାର୍ଥନା କରେ। ମୁଁ କ'ଣ କରିପାରିବି କୁହନ୍ତୁ ଆଜ୍ଞା, ମୋ ସଂସ୍କାର ତ ଏଇଆ, ମୋ ଆତ୍ମା ତ ଏମିତି ଜନ୍ମ ଦେଇଛନ୍ତି, କିନ୍ତୁ କ'ଣ ପୁଣ୍ୟ ଥିଲା ଆପଣ ମୋତେ ଏଠିକି ନେଇ ଆସିଛନ୍ତି। ଶୈଶବ ଯୌବନ ଜଡ଼ ସୁଖ ସଙ୍ଗେ ଅଭ୍ୟାସ ହଇଲ ମନ୍ଦ, ଆଉ ଶୈଶବ ସମୟରେ ଯୌବନ ସମୟରେ ଖରାପ ସଙ୍ଗରେ ମୁଁ ରହିଗଲି, ଅଭ୍ୟାସ ତ ଖରାପ ହେଇଗଲା, ବର୍ତ୍ତମାନ ଏଇ ଭଜନରେ ଦେହଟା ଭଜନରେ ପ୍ରତିବନ୍ଧ ହେଉଛି, ଏଇଟା ଅଭ୍ୟାସଟା ହେଲା, ସଂସ୍କାରଟା ନାହିଁ, ଆଉ ତୁ ମୁଁ ଭାରି କଷ୍ଟ ଲାଗିବ, ଆଉ ଯିଏ ଶୃଙ୍ଖଳିତ ନୁହେଁ ତାକୁ ଶୃଙ୍ଖଳ ଖାଲି ଆଣି ଆଣି ତା ଜୀବନଟା କଷ୍ଟ ଲାଗିବ, ସେ ଟିକେ କରିଦେଉଛୁ ତା ମନ ଲାଗିବ, କୌଣସି ଜିନିଷରେ ତାର ଗୋଟେ ଷ୍ଟ୍ରଙ୍ଗ ଡିଟର୍ମିନେସନ ପାୱାର ଆସିବନି। ସେଥିପାଇଁ ଆଗକୁ ସବୁ ଗୁରୁକୁଳରେ ରହୁଥିଲେ, ହଷ୍ଟେଲ, ଆମେ ସବୁ ହଷ୍ଟେଲରେ ରହିଛୁ, ମାଡ଼ ମାନେ ତୁମ ପିଠି ଫାଟିଯିବ, ଏଇ ଯେଉଁ କରବୀର ହେଇ ଗଛ ଲାଗିନି ଆମର ଭୁଲ ଗଛ, କରବୀର ଛଡ଼ର ଆମ ମାଷ୍ଟର ବାଡ଼େ, କରବୀର ଛଡ଼ରେ ସେ ଦେଇଛନ୍ତି ଟ୍ୟାକ୍ସ ମାନେ, ତୁମ ଟାସ୍କ ଦେଇଛନ୍ତି ମାନେ ତୁମକୁ କରିକି ସାରିବାକୁ ପଡ଼ିବ, ଆଉ ବାଡ଼େଇବେ ବାଡ଼େଇବେ ସେ କିଛି ମାନିବେନି, ଫାଟି ଯାଇଥିବ ପୁରା, ପିଟିବେ ସବୁ ଗୋଟେଇକି ସବୁ, ସାଇକେଲ ପୋଛା ହବ, ପୋଛିବୁ 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 ତାଙ୍କ କଳଙ୍କି ଛଡ଼େଇବୁ, ସେ କ'ଣ ପାରାସୁଟ ନା କ'ଣ ଗୋଟେ ଥିଲା, କି ନଡ଼ିଆ ତେଲ ଗୋଟେ ଥିଲା, ମୋର ପାରାସୁଟ ନଡ଼ିଆ ତେଲ, ତ ମାରିକି ତାଙ୍କ ଘସି 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 କଳଙ୍କି ଛଡ଼ିବେ, ସାରା ପୁଅକୁ ଛଡ଼ିବେ, ସାରା ଆସି ଦେଖିବେ, କାରଣ ରବିବାର ଦିନ ଶନିବାର ଦିନ ଘରକୁ ଯିବେ, ଦେଖିବେ ଏଇଟା ଘର କ'ଣ କ'ଣ ଏଇଟା କରୁଛୁ, ସେ ଆମର ସାର ଥାନ୍ତି ଏଇଠିକାର ଏଇ ଯାଜପୁରିଆରେ, ସେ ଏତେ ଗଙ୍ଗାଧର ସାର ବୋଲି ଏତେ ସିଏ ଗ୍ରେଟ୍ ପୁରା, ହାତ ଖାଲି ସାଙ୍ଗେ ସାଙ୍ଗେ ହାତ ଉଠେଇ ବାଟିବେ, ଶୋଇବେ ତାଙ୍କ ମାଲିସ କରିବ ପୁରା, ଖାଲି ଥରୁଥିବ ତୁମେ କେବଳ ହସ ଖୁସି, ସେ ତୁମ ସାଙ୍ଗରେ ହେବେ, ହେ ଯା ଚା ଧରିକି ଆସିବୁ, ଯା ଫ୍ୟାଟ ଜଳଖିଆ ମନା କହିକି ଜଳଖିଆ ଧରିକି ଆସିବୁ, ଯା ହଁ ଆଜ୍ଞା ଯାଉଛି, ଏଇଭଳିଆ ତାଙ୍କର ସାଙ୍ଗରେ ବସିକି ଖାଇବେ, ହେଁ ହେଁ ଢେଣ୍ଡେ କିଛି ନାହିଁ, ସେ ସେ ସାର୍ ମାନେ ଖାଇବେ, ତୁମେ ଏଠି ବସିକି ଖାଇବେ, ସେମାନେ ଅସୁଖୁସି ହେଉଛ, ତୁମେ ଚୁପଚାପ ବସିବ, ଷ୍ଟ୍ରିକ୍ଟ ଲାଇଫ ଥିଲା ନା ଆଗରୁ, ଆଉ ଏବେ ସେ ତାର ଡିଆଁ ମରା ମରି କଲେଜରେ ସେ ତାର ଗୋଟେ ଈଶ୍ୱର ଥିଲା, ତାକୁ ଆଣି ତୁମେ ଈଶ୍ୱର ପାଖରେ ପହଞ୍ଚେଇବ, ତାକୁ ଖାଲି ଶୃଙ୍ଖଳା କରୁ କରୁ 10-20 ବର୍ଷ ଚାଲିଲି, ସେ ତାକୁ ଦୋଷ ବି ଦେଇପାରିବ, ତା ସଂସ୍କାର ସେତିକି ରହିଛି, ସଂସ୍କାରଟା ଧରି ସେ ଭକ୍ତିଟାକୁ ବୁଝୁ ବୁଝୁ, ଖାଲି ଭକ୍ତିଟା ଏତେ ଗୋଟେ ଗମ୍ଭୀର ଜିନିଷ, ଏଇଟା ଗୋଟେ ସମର୍ପଣ ଜିନିଷ, ଏଇଟା ଗୋଟେ ବ୍ରତର ଜିନିଷ, ଏଇଟା ଈଶ୍ୱରଙ୍କ ହାତରେ ଅଛି, ତାପରେ ପ୍ରାର୍ଥନାଟା ହବ, ଯୋଉଟା ତୁମ ହାତରେ ନାହିଁ, ପଢ଼ାଟା ତୁମ ହାତରେ ଅଛି, ଏଇଟା ତୁମ ହାତରେ ନାହିଁ, ତ ସବୁ କଲା ପରେ କୃଷ୍ଣଙ୍କ ଉପରେ ନିର୍ଭର କରେ, ତାକୁ ଖାଲି ଏତିକି ବୁଝୁ ବୁଝି ଦୀର୍ଘ ଚାଲିଛି। ଆଉ କୃଷ୍ଣ ସେ ବୟସ ମାନଙ୍କୁ ବୟସ୍କ କାହାମାନଙ୍କୁ ଦ୍ୟୋତିତମ ବୟସ୍ୟ ବୃତ ଇତି ବାଲକେ ବକ୍ଷ୍ୟମାଣ ତ୍ୱାତ୍ ଦ୍ୟୁତ୍ରି ବୟସ୍ୟମ ସ୍ତ୍ରୀପୁଂସ ଭେଦ ବିବେକ ଶୂନ୍ୟା ଦିଗ୍ବାସସ ପୃଥକ ପୃଥକା ଏବ ସଖିତ୍ୱେନ ଅଭିମତା। ସେ ଅଲଗା ସଖାମାନଙ୍କୁ ଧରିକି ଆସିଛନ୍ତି, ଗାଈ ଚରଉଥିଲେ ଯେଉଁ କୃଷ୍ଣ ଗାଈ ଚର ଚରୁ ଆସିଛନ୍ତି ନା, ଆଜି ବିଳମ୍ବି ହେଇଯାଇଛି, ଗୋପୀମାନେ ପ୍ରତିଦିନ ଭୋରୁ ଭୋରୁ ଉଠିକି ପଳାନ୍ତି, କ'ଣ ସ୍ନାନ ଭୋରୁ ଆସିବେ, ସ୍ନାନ କରିକି ପୂଜା କରିଦେଇ ଭୋରୁ ଭୋରୁ ବାପମା ଉଠିବା ପୂର୍ବରୁ ଯାଇକି ଘରେ ପହଞ୍ଚିଯାନ୍ତି, ବାପମା ବି ଜାଣନ୍ତି ନା, ପୁଣି ଶୋଇଯାନ୍ତି ଯାଇ, ଆଜି ପୁରା ସୂର୍ଯ୍ୟ ଉଦୟ ହେଇଗଲେଣି, ହେ ତାଙ୍କର ଆଜି ବିଶ୍ୱାସ ରହିଛି କ'ଣ କୃଷ୍ଣ ଆସିବେ, ଭୁଲି ଯାଇଛନ୍ତି ଯେ ଆମ ଘରକୁ ଫେରିବାକୁ ପଡ଼ିବ, ଏ ବିଶ୍ୱାସ ସେ ଶ୍ରଦ୍ଧା ବିଶ୍ୱାସରେ ତ ଅଟକି ଯାଉଛ, ଆଉ ତୁମେ ଆଉ କ'ଣ? ମୁଁ ଯେତେ ଯାହା ଖରାପ ହେଲେ ବି କୃଷ୍ଣ ମୋତେ ନିଶ୍ଚିତ, ଗୁରୁ ମୋତେ ନିଶ୍ଚିତ ଦିନେ କୃପା କରିବ, ମୁଁ ପଢ଼ିକି ରହିବି, ଯାହା ହବ ଦେଖିବା ଆଉ। ତୁମେ ଏତିକି ଆଗେ ସଂକଳ୍ପ କରି ରୁହନା ଜୀବନଟା, ତାପରେ ଦେଖିବ ତୁମେ କ'ଣ ପାଇବ କି ନ ପାଇବାଟା ତାଙ୍କ, ଛାଡ଼ିଲେ କିଛି ପାଇବ ନା କରିଲେ କିଛି ପାଇବ, ପାଇବାର ଅଛି ଜଣଙ୍କ ପାଖରୁ ନା। ତେଣୁ ଭିକାରୀ ରାଗିକି ପଳେଇଯିବ, ତୁ ରାଗିକି ପଳଉନୁ ପଳଉ ନା, ତୁ କ'ଣ ପଳେଇ ରାଗିକି ପଳେଇଲେ ତୁ ପଇସା ପାଇଯିବୁ ନା, ତୋ ଭୋଗ ଚାଲିବ। ତୁମେ ଭିକାରୀଟା ଜବରଦସ୍ତି କରିବ ମତେ ପଇସା ଦେ, ସେ ଏତେ ମୁଣ୍ଡ ପିଟିବ କାନ୍ଦିବ ଯାହା କରିବ, ସେ ଯାହା କଲେ ବି ତା ହାତରେ କିଛି ଅଛି କି? ଛାଡ଼ିକି ପଳେଇଲେ କିଛି ପାଇବନି, ମୁଣ୍ଡ ପିଟିକି ଫଟେଇ ଦେଲେ ବି ସେ କିଛି ପାଇବନି, ଦବା ଲୋକ ହାତରେ ସବୁ ଅଛି। ସିଏ ଦେଖିଦେଲା ଭିକାରୀଟା, ଥରେ ମାଗିଦେଲା ଦେଇଦେବ, ଦଶ ଥର ମାଗିଲେ ବି ଦବନି, ଦବା ଲୋକ ହାତରେ ଅଛି ନା ଭଗବାନ ସେଇଭଳିଆ। ସେ ଅଯୋଗ୍ୟକୁ ଚାହିଁଲେ ଯୋଗ୍ୟ କରିଦେବେ, ଯୋଗ୍ୟ ଲୋକ କିନ୍ତୁ ଚାହିଁଲେ ବି ଦେବେନି, ତାର କ'ଣ ଗୋଟେ ତାଙ୍କ ମନ ଭଲ ନଥିବ, ଏଇ ଲୋକଟା ଏମିତିକା ମୁଁ ଭଲ ପାଉନି, ତା ଦେବେନି ତାଙ୍କୁ, ତ ତୁମେ କ'ଣ ଜବରଦସ୍ତି କ'ଣ କରିପାରିବ? ସେଥିପାଇଁ କୃପାଳକୁ ଅହେତୁ କୁହା ହେବ, ତାର କିଛି ହେତୁ ନାହିଁ, କାବରେ ହେଇଯିବ କିଛି ହିସାବ ପତ୍ର ନାହିଁ, ମୋ ଉପରେ ବି ହେଇପାରେ, ମୁଁ ସେଟା କେମିତି ଜାଣିବି? ମୋର ବିଶ୍ୱାସ କରି ବସିବି ଆଉ, ଆଉ ଛାଡ଼ିକି ଗଲେ ବି ଲାଭ ହେଉଛି, ଭିକାରେ ତ ଛାଡ଼ିକି ପଳେଇବେ, ପଳନ ବାପା ସେ କ'ଣ କୁହନ୍ତିନି, କ'ଣ କ'ଣ କୁହନ୍ତି ରାଗି କ'ଣ କୁହନ୍ତି ଗୋଟେ ଓଡ଼ିଆରେ, ହଁ ଖପରା କ'ଣ, ଚୋରକୁ ମାନା କରିକି ଖପରା ଖାଇବା, ଚୋରଟା ଆସିକି ଚୋରି କରି କ'ଣ ନେଇଯାଉଛି? ନା ନା, ଚୋର ଆସିକି ଚୋରି କରି ବାସନ ନେଇଯାଉଛି, ସାର୍ ବାସନ ମୁଁ ରଖିବିନି। ଆରେ ତୁ ଚାବିଟା ପକଉନ, ଚାବିଟା ପକା, ଆ ଚୋରଟା ଚୋରି କରୁଛି ଆଉ ବାସନ ଆଉ ରଖିବିନି ଆଉ, ଭଙ୍ଗା ଖପରାରେ ଖାଉଛି। ତ ପଚାରିଲେ ଗାଁ ଲୋକମାନେ, ତୁ ଭଙ୍ଗା ଖପରା ଖପରା କ'ଣ ହାଣ୍ଡି ଭାଙ୍ଗି ଯାଏ, ନା ଚୋର ତ ଚୋରି କରୁଛି ଆଉ, ଏ ଚୋରଟା ଚୋରି କରୁଛି ଚାବି ମାରୁନୁ, ନା ସିଏ କାହିଁକି ଚୋରି କରୁଛି? ମୁଁ ଖାଇବି ଏଥିରେ, ଏଥିରେ ଖାଇଲେ ସେ ଚୋରି କରିବେ, ଚୋରକୁ ମାନ ମାରିକି, ଚୋର ନେଇଗଲା ବୋଲି ମାନ ମାରିକି, ଇଏ ସେଇଭଳିଆ କାମ ହବ? ତୁମେ ଏତେ ଛାନିଆ ହେଲେ ଏଇଟା ଛାନିଆ ପାଠ, ଇଏ କେତେ ଛାତିକି ପଥର କରିକି ଶୋଇବାକୁ ପଡ଼ିବ, ଯେଉଁମାନେ ଭଗବାନଙ୍କୁ ପାଇଛନ୍ତି ଛାତିକି ପଥର କରିକି ପଡ଼ି 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 ସେ ଖରାରେ ଯେମିତି ଦେଖିଛ ନା, ବାଇଗଣକୁ ପକେଇଦେବ, ସେ ସିଝି ସିଝି ପଛପଟ ଧଳା ପଡ଼ିବନି, ଉପର ପଟ ଶୁଖି ଶୁଖି ତାଜା ଅବସ୍ଥା, ଇଏ ସେଇଭଳିଆ। ଯଦି କୃଷ୍ଣ ଚାହିଁବେ ତ କୃପା କରିଦେବେ, ସାଙ୍ଗେ ସାଙ୍ଗେ ହେଇଯିବ, ଗୁରୁ କୃଷ୍ଣ ଚାହିଁବେ, ତାଙ୍କ ହାତ ଦବା ଲୋକ ହାତରେ ଅଛି ନା, ମାଗିବା ଲୋକ ହାତରେ କ'ଣ ଅଛି? ଥରେ ମାଗିପାରେ, ଶହେ ଥର ମାଗିବା ପରେ ପୁଣି ଜନ୍ମ କେତେ ଜନ୍ମ ହିଁ ମାଗିପାରେ, ଏଟା ତାଙ୍କ ହାତରେ, ଆମେ କାହିଁକି ନିରାଶ ହବା? ଆମକୁ ପାଇବାର ଅଛି ନା, ଛାଡ଼ିବାର ତ ନାହିଁ। ବୟସ ମାନଙ୍କୁ ଧରିକି ଆସିଛନ୍ତି, ସଖାମାନଙ୍କୁ ଧରିକି ଆସିଛନ୍ତି, ଦୁଇ ତିନି ବୟସର କୃଷ୍ଣଙ୍କୁ ଉଚ୍ଚାରଣ କରୁଥିଲେ, ଆଉ ଏମାନଙ୍କର ଭରସା ବି ଅଛି, ଆଜି ସୂର୍ଯ୍ୟ ଉଦୟ ହେଇଗଲେଣି କିନ୍ତୁ ସେ ଯାଉନାହାନ୍ତି ଘରକୁ, ତାଙ୍କର ପୂର୍ଣ୍ଣ ବିଶ୍ୱାସ ଅଛି, ରାଧାରାଣୀ ସେଠି ଅଛନ୍ତି, କହିଲେ ନା ଚକ୍ରପତ କହୁଛନ୍ତି ରାଧାରାଣୀ ଧରିକି ଆସିଛନ୍ତି, କାରଣ ଆଜି ବ୍ରତ ପୂର୍ଣ୍ଣ ହବ, ରାଧା ତୁମେ ଆସ। ତୁ ଆସିଲେ ଉଦ୍ଦେଶ୍ୟ କ'ଣ ଥିଲା? ରାଧାରାଣୀ ରହିଲେ କୃଷ୍ଣ ଆସିବେ, ଯିଏ ପାଇବାର ଅଛି ସେ ତାର ଉପାୟ ତିଆରି କରିବ। ତୁମର କୃଷ୍ଣ କୃପା ପାଇବାର ଅଛି ନା, ମୁଁ କେଉଁ ବାଟ ହେଲେ ଯାହା କଲେ ଗୋଟେ କିଛି କରିଲେ ତ କୃଷ୍ଣ ମୋ ଉପରେ ଖୁସି ହେବେ, ମୋତେ କରିବାର ଅଛି, କାହା ଗୋଡ଼ ହାତ ଧରି କାହାକୁ ତା ନିଜ ଲୋକକୁ ଧରି କ'ଣ କରି ମୋତେ କରିବାର ଅଛି ଜୀବନରେ କିଛି। ବୁଲିବା ଲୋକର କିଛି ହୁଏ ନା, କହିବା ଲୋକ ପାଇଁ କିଛି ନାହିଁ, ସଂସାରରେ କହିବା ଲୋକ ବଡ଼ ନୁହେଁ, ଗାଁ ଗହଳିରେ କୁହନ୍ତି ନା କହିବା ଲୋକ ବଡ଼ ନୁହେଁ, କରିବା ଲୋକ ବଡ଼, ସହିବା ଲୋକ ବଡ଼, କହିବା ଲୋକ କେବେ ବଡ଼ ହେଇନାହିଁ। କହିଦେବ ସବୁ ଭଗବାନ ବିଷୟରେ କହିବ, ସବୁ ଲୋକ ହଜାର ଲୋକଙ୍କୁ ବୁଝେଇଦେବ, ତୁମେ କରିବ କ'ଣ? ସେଇଟା କୃଷ୍ଣ ବଡ଼ ଦେଖନ୍ତି। ସେ ଭଗବାନ ଏକାଦଶ କୁମାର ସେ କଥା କହିଲା ନା, ଯେଉଁମାନେ ଅତ୍ୟନ୍ତ ପଟୁ ହେଇଯାନ୍ତି ସେ ବଚନକୁ ବନ୍ଦ କରିଦିଅନ୍ତି, ତା ବଚନ ସିଦ୍ଧ ହେଇଗଲା, ଆଉ କହିବେନି କିଛି। ଭଗବାନ କୃଷ୍ଣ କହୁଛନ୍ତି କଥା, ଯେମିତି ଗୌରକୃଷ୍ଣ ଦାସଜୀ ମହାରାଜ ହେରିକା, ସେ ପରମଂଶ ଶିବ ଯିଏ ଉତ୍ତମ ଦିଗରେ ସ୍ଥିତ ରହିଲେ ସେ କଥା କହିବେ ଭଲ ପାଇବେ, କାହିଁକି ତୁମକୁ କଥା କହିଲେ କ'ଣ ଏକ ନିଷ୍ଠ ପାଇଁ ମଧ୍ୟମ ଦିଗରେ ପାଇଁ, ତ ଭଜନ କଥା ମନ ବିକ୍ଷେପ ହବ, ଉଦାହରଣ ଦେବାକୁ ପଡ଼ିବ। ସେଥିପାଇଁ ଭଗବାନ କ'ଣ କରନ୍ତି ନା, ଉତ୍ତମ ଅଧିକାରୀମାନଙ୍କୁ କ'ଣ ମଧ୍ୟମ, ସେ ତାଙ୍କ ସ୍ୱରୂପଟାକୁ ଆଚ୍ଛାଦିତ କରିଦିଅନ୍ତି, ସେ ଭାବନ୍ତି ମୋତେ ବି ଭକ୍ତି କରିବାର ଅଛି, ମୋତେ ବି ଲୋକମାନଙ୍କୁ ଶିଖିବାର ଅଛି, ଏଇଟା କର୍ତ୍ତବ୍ୟ, ଭଗବାନ ଏଥିରେ ଖୁସି ହେବେ। କିନ୍ତୁ ଉତ୍ତମ ଅଧିକାରୀମାନେ ବଚନକୁ, ଯେମିତି ମାଧବେନ୍ଦ୍ର ପୁରୀ, କେଉଁଠି ମାଧବେନ୍ଦ୍ର ପୁରୀଙ୍କର ପ୍ରବଚନ ଶୁଣିଛ? କେବଳ ଗୋଟିଏ ଶ୍ଳୋକ, ଏଇ ଦିନ ଦୟାର୍ଦ୍ଧ ନାଥ ହେ ମଥୁରା ନାଥ, ବାସ୍ ସେ ଗୋଟିଏ ଶ୍ଳୋକ କହିଲେ ଚାଲିଗଲେ, ସେ ଯାହା କରିବା କଥା କରନ୍ତି, କୁହନ୍ତିନି କିଛି, କିଛି କହିବେନି। ତା ଆମର ଲାଇନ୍ଟା କ'ଣ, କହିବା ଲାଇନ୍ ନୁହେଁ, କହିବା ଆଉ କରିବା ଦୁଇଟା, ଆଚାର ଆଉ ପ୍ରଚାର, ଆଚାର କରିବ ପ୍ରଚାର କରିବ, ପ୍ରଚାରଟା ହେଉଛି କହିବା କାମ, ଆଚାରଟା ହେଉଛି କରିବା କାମ, ଦୁଇଟା ଜିନିଷ ସାମିଲଟନିସଲି ଚାଲିବ, ନହେଲେ ଏଇଟା ଇଫେକ୍ଟିଭ ନୁହେଁ, କି ତୁମେ ବି କିଛି ପାଇପାରିବନି, ତୁମେ କିଛି ପାଇପାରିବ, ଏଇଟା ପାଲାଗାୟକ କାମ ନୁହେଁ, ଭାରି ପ୍ରାକ୍ଟିକାଲ ଲାଇଫ, ବିଶ୍ୱାସ ରହିବା ଦରକାର ନା ତୁମର, ଯିଏ ଭଗବାନଙ୍କୁ ପାଇବାର ଅଛି ତାର ଉପାୟ ଖୋଜିବ, ଇଏ ରାଧାଣୀ ଧରିକି ଚାଲି ଆସିଛନ୍ତି କୋଉ ମାନେ ଗୋପ ଭକ୍ତମାନେ ସମସ୍ତେ ଧରିକି ଆସିଲା, ବିଶ୍ୱାସ ଅଛି କୃଷ୍ଣ ଆସିବ। ସେଥିପାଇଁ ପ୍ରତିଦିନ ପଳାନ୍ତି ଶୀଘ୍ର ସୂର୍ଯ୍ୟ ଉଦୟ ପୂର୍ବରୁ। ଆଜି ସୂର୍ଯ୍ୟ ଉଦୟ ହେଇଗଲେଣି, କୃଷ୍ଣ ଗୋଚରଣକୁ ଆସିଲେଣି। ଏଠି ଜଣାପଡ଼ୁଛି ନା କୃଷ୍ଣ ଗୋଚରଣଙ୍କୁ ଛାଡ଼ିକି ଆସିଛନ୍ତି କାହା ପାଖକୁ, ଗୋପୀମାନେ ଯୋଉ ସ୍ନାନ କରୁଛନ୍ତି ତାଙ୍କ ବ୍ରତ ଶେଷରେ କାତାୟନୀ ବ୍ରତ ଆଜି ଶେଷ ହବ, ସେମାନଙ୍କ ପାଖକୁ ଆସିଛନ୍ତି। ଆସିକି ତ ପହଞ୍ଚିଲେ ଯୋଉ ବାଳକମାନଙ୍କୁ ଆଣିଛନ୍ତି ତାଙ୍କର କଥା କହୁଛନ୍ତି। ଗୋଚରଣାଦପି କୃଷ୍ଣ ସଙ୍ଗ ଅତ୍ୟନ୍ତ ଜ୍ଞା, ଯୋଉ ସଖାମାନଙ୍କୁ ଆଣିଛନ୍ତି ସେମାନେ ଛୋଟ ଛୋଟ ପିଲା, କିନ୍ତୁ ସେମାନେ କୃଷ୍ଣ ଗୋଚରଣକୁ ଆଇଲେ ବି ସେମାନେ କୃଷ୍ଣଙ୍କ ସଙ୍ଗ ଛାଡ଼ନ୍ତି, ମାନେ ତାମାନେ କୃଷ୍ଣଙ୍କ ଏତେ ପ୍ରିୟ ସେମାନେ। ଛୋଟ ଛୋଟ ପିଲା ଗୁଡା 2-3 ବର୍ଷରେ 2-3 ବୟସ ଏଠି ଲେଖିଲେ ନା, 2-3 ବର୍ଷର ପିଲା ସେମାନେ କୃଷ୍ଣଙ୍କ ପଛରେ ଯାଆନ୍ତି, କୃଷ୍ଣଙ୍କ ସଙ୍ଗକୁ ଗୋଚରଣ ବି ଛାଡ଼ନ୍ତି ନା, ଭାରି ପ୍ରିୟ। ବ୍ୟାଲୋକ କିଙ୍କିଣୀ ଘଟା ଘଟିତେ ରଟତ୍ ଭି, କଟିରେ ସୂତା ଲାଗିଛି, କିଙ୍କିଣୀ ଲାଗିଛି, ଯୋଉ ଛୋଟ ଘଣ୍ଟି ଲାଗିଛି, ଝଣଝଣ ଝଣଝଣ ହଉଛି, ଆଉ ଆଉ ବସ୍ତ୍ର କିଛି ପିନ୍ଧିନାହାନ୍ତି, କି ବସ୍ତ୍ର ଉଲଗ୍ନ ହେଇଛି। ଏମାନେ କୃଷ୍ଣଙ୍କ ସାଙ୍ଗରେ 2-3 ଜଣ ଆସିଛନ୍ତି, ଇ ତାଙ୍କର ଉଲଗ୍ନ, ଇ ଲଙ୍ଗଳା ପଞ୍ଚ, ଇ ତାଙ୍କର ଆସିଛନ୍ତି ସବୁ 2-3-4 ଜଣ କୃଷ୍ଣଙ୍କ ସାଙ୍ଗରେ। ଇଏ ଗୋପୀମାନେ ବି ଜଳ ଭିତରେ ଅଛନ୍ତି, ସେମାନେ ଛୋଟ ପିଲା 4-5 ବର୍ଷ ଭିତରେ ସମସ୍ତେ, ସେମାନେ ବି ସବୁ ଉଲଗ୍ନ ବସ୍ତ ଛୋଟ ପିଲାମାନେ ଗାଧାନ୍ତି ସାଧାରଣତଃ, ଗୋଟେ କମନ୍ କଥା, ଏଥର କ'ଣ ବଡ଼ ବଡ଼ ଜିନିଷ ନା କ'ଣ, ଏଠି ପ୍ରଶ୍ନ କରିବା ସହିତ ଛୋଟ ପିଲାମାନେ ଏମିତି ଥିଲେ, ତାଙ୍କ ଭାବଟା କେମିତି ହେଇଗଲା ଯେ କୃଷ୍ଣଙ୍କୁ ଆମେ ପତି ରୂପରେ ପାଇ, ସେତେବେଳେ ତ ଜ୍ଞାନ ନଥିଲା ନାଇଁ। ପରମ୍ପରା କ୍ରମେ ସେମାନେ ଯେମିତି ବାଲ୍ୟ ବିବାହରେ ପରମ୍ପରା କ୍ରମେ ସେମାନେ ଜାଣ ବିବାହ କ'ଣ ଜାଣନ୍ତି, ଶବ୍ଦଟାକୁ ଜାଣନ୍ତି, ଆମକୁ ବିବାହ ହେବାକୁ ପଡିବ। ସେତେବେଳେ ତାଙ୍କ ଶରୀରରେ କୌଣସି ଧର୍ମ ନଥାଏ, ସାଧାରଣ ଲୋକଙ୍କର ବି ଆଉ ସେମାନେ ତ ଏତେ ଯୋଗମାୟା ତାଙ୍କୁ କଣ୍ଟ୍ରୋଲ କରୁଛନ୍ତି। ସେ ଦେଖୁଥିଲେ ତାଙ୍କ ସଖାମାନେ ସବୁ ସଖୀମାନେ ସବୁ ବିବାହ ହେଇଗଲେଣି ଅନ୍ୟମାନଙ୍କୁ, ଆମେ ଆମେ ଅନ୍ୟ କାହାକୁ ବିବାହ ହବୁନୁ, କୃଷ୍ଣଙ୍କୁ ବିବାହ, ଏସବୁ ଜ୍ଞାନ ଥିଲା। ଆଉ ଇଏ ତ ଯୋଗମାୟାଙ୍କ ଦ୍ୱାରା ଲୀଳା ସଂଗଠିତ ହେଉଛି, ତେଣୁ ସେମାନେ ମୁଗ୍ଧେଇ ସ୍ତର କ୍ଷୁର ନଖକଳ୍ପିତେ କଣ୍ଠଭୂଷଣେ ଅବ୍ୟକ୍ତ ମଞ୍ଜୁବଚନେ ପୃଥକ୍ ପରିତମ ଇତି ବୈଷ୍ଣବ ତୋଷଣ୍ୟମ। ଆଚ୍ଛା, ବୈଷ୍ଣବ ତୋଷଣ୍ୟରେ କ'ଣ କୁହାଯାଇଛି, ସ୍ଥୂଳ କଟିରେ ତାଙ୍କ କଟିଟା ଟିକେ ମୋଟା, କିଙ୍କିଣୀ ଘଣ୍ଟ ଘଣ୍ଟି ବନ୍ଧା ହେଇଛି, କଣ୍ଠଭୂଷଣ ଆଚ୍ଛା କଣ୍ଠଭୂଷଣେ ଅବ୍ୟକ୍ତ ମଞ୍ଜୁବ୍ୟକ୍ତି ପୃଥକ୍, ଏଇ କଣ୍ଠରେ ସୂତାରେ ଗୋଟେ ବାଘ ନଖ ଲାଗିଛି, ଛୁଆମାନଙ୍କୁ ସବୁ ବାଘ ନଖ ବଙ୍କା ବାଘ ନଖ ଲାଗିଛି ସଖାମାନେ। ଏଇ ବସ୍ ଏଇଟା କେଉଁଠି ଆଣୁଛନ୍ତି, ବୈଷ୍ଣବ ତୋଷଣୀ ସନାତନଙ୍କ ସାଙ୍ଗରୁ ବୈଷ୍ଣବ ତୋଷଣୀ ଟିକା ରୁଆଣୀ ଚକ୍ରବାଦ କହୁଛନ୍ତି। ତେତୁ ସେ କିଏ କିଏ ଥିଲେ ସେତେବେଳେ ବସ୍ତ୍ର ହରଣ ବେଳେ, ଦାମ ସୁଦାମ ବସୁଦାମ କିଙ୍କିଣିଆ କୃଷ୍ଣାନ୍ତକରଣ ରୂପାସ୍ତେ ଗୌତମୀୟ ତନ୍ତ୍ର ଦୃଷ୍ଟୁଆ ଇତି ଉକ୍ତମ। ଦାମ ସୁଦାମ ବସୁଦାମ ଆଉ କିଙ୍କିଣ୍ୟ ଏମାନେ କୃଷ୍ଣଙ୍କର ଅନ୍ତକରଣକୁ ସବୁ ଜାଣନ୍ତି, କୃଷ୍ଣଙ୍କର ମନୋଭାବକୁ ଜାଣନ୍ତି। ଏମାନେ ଆସିଛନ୍ତି 4 ଜଣ, ତାଙ୍କର ନାମ 4 ଜଣଙ୍କର ନାମକୁ ଧରିକି ଉଲ୍ଲେଖ କରୁଛନ୍ତି, କିଏ ବିଶ୍ୱନାଥ ଚକୁର ଠାକୁର, ବୈଷ୍ଣବ ତୋଷଣ୍ୟ ସନାତନ ଗୋସ୍ୱାମୀ, ଏମାନେ ଆସୁଛନ୍ତି, ଆସିକି ପହଞ୍ଚିଗଲେ, ଦେଖିଲେ ଆଉ ତାସ୍ୟୁପାଦାୟମ ନିପମାରୁହ୍ୟ ସତ୍ୱରମ ହସଦ ବି ପ୍ରହସନ ବାଲେ ପରିହାସ ମୁବାଚ। ଆଚ୍ଛା, ଏମାନେ କ'ଣ କରୁଛନ୍ତି, ଏମାନେ ଜଳ ଭିତରେ କଣ୍ଠ ଜଳ କଣ୍ଠ ପର୍ଯ୍ୟନ୍ତ ଜଳକୁ ଜଳରେ ମଗ୍ନ ହେଇକି ରହିଛନ୍ତି, ଚାହିଁକି ରହିଛନ୍ତି କୃଷ୍ଣ, କୃଷ୍ଣଙ୍କର ଗୁଣଗାନ କରୁଛନ୍ତି, କିନ୍ତୁ କୃଷ୍ଣ ଆସିଲେଣି ସେ ଜାଣନ୍ତି କି ଜାଣିନାହାନ୍ତି, କୃଷ୍ଣ ଆସିକି ପହଞ୍ଚିଗଲେଣି। ଦେନ୍ ଧ୍ରୁବ ମହାରାଜ ପୁରା ଅନ୍ତର ଭିତରେ ଭଗବାନ ରଖିଛନ୍ତି, ଧ୍ରୁବ ଭଗବାନ ଆସିକି ପହଞ୍ଚିଗଲେ, ତୁମେ ସମାଧି ଅବସ୍ଥାକୁ ନ ଗଲେ ଭଗବାନଙ୍କର ତୁମ ପାଖକୁ ଆସିବେ ନା କ'ଣ, ସମାଧି ଅବସ୍ଥା ଲାଷ୍ଟ ଅବସ୍ଥା, ସେଠି ଆଉ ଦେହ ସ୍ମୃତି ରହିବନି, ବାହ୍ୟ ସ୍ମୃତି କିଛି ରହିବନି, ମନ ଇନ୍ଦ୍ରିୟ ସବୁ ଗୁଡ଼ିକ କେବଳ ଭଗବାନ, ସବୁଆଡ଼େ ଭଗବାନ, ସେଠି ପ୍ରଭୁ ଆସନ୍ତି। ଯିଏ ଭଗବାନଙ୍କୁ ଦର୍ଶନ କରିବ ତାର ସ୍ଥିତିରେ ଆଉ ସେଇଟା ସମାଧି ସ୍ଥିତି, ନିରବଚ୍ଛିନ୍ନ ଭାବରେ ତାର ମନ ଇନ୍ଦ୍ରିୟ ଗୁଡ଼ିକ ସବୁବେଳେ କୃଷ୍ଣ ଚିନ୍ତାରେ ଥିବେ, ଆଉ କୌଣସି କ୍ଷୋଭିତ ହଉନଥିବ, ନା ବିଶ୍ୱଳାସ ଅଛି, ନା ଅନ୍ୟର ଦୋଷ ଲୋଭ ମୋହ ଆଶ୍ଚର୍ଯ୍ୟ ଆସକ୍ତି ଏଗୁଡ଼ା କିଛି ନଥିବ, ଅବଗୁଣ କିଛି ନଥିବ, ସେଥି ଭଗବାନ ଆସି ତୁମକୁ ଦେଖାଦେବେ, ଭଗବାନ ଏମିତି ଦେଖାଦେବେ, ସମାଧି ଅବସ୍ଥାକୁ ତୁମେ ନଗଲେ କେମିତି ଆସିବ। ଭାବ ଅବସ୍ଥାଟା କ'ଣ, ଭାବ ଅବସ୍ଥାଟା ଆମର ଯୋଗ ଯୋଗରେ ତାକୁ ସମାଧି ବୋଲି କୁହାଯାଉଛି, ଭାବ ଅବସ୍ଥାଟା ହେଉଛି ଗୋଟେ ସମାଧି ଅବସ୍ଥା, ଭାବରେ ତୁମେ ରହିଲା ଭାବରେ, ଆଉ ଯେମିତି ଶୁଣ ଭାବରେ ସେ କ'ଣ କରୁଛନ୍ତି, ଭାବରେ ସେ ଭୋଗ ଲଗାଉଛନ୍ତି, କ'ଣ ମନରେ ସେ ବ୍ରାହ୍ମଣ କ୍ଷୀରକୁ ଆଉଟୁଛନ୍ତି, କ୍ଷୀରକୁ ଆଉଟ୍ କରିକି ଭଗବାନଙ୍କୁ ଅର୍ପଣ କରିବା ପୂର୍ବରୁ ଆଙ୍ଗୁଠି ବୁଡ଼ାଉଛନ୍ତି, ଏଇଟା ଗରମ ହେଇଛି କ'ଣ କ୍ଷୀରି କ୍ଷୀରି ନା କରୁଛନ୍ତି ନା, କ୍ଷୀରି କ୍ଷୀର ନୁହେଁ, କ୍ଷୀରି କ୍ଷୀରି କରିକି କୃଷ୍ଣଙ୍କୁ ଅର୍ପଣ କରିବେ ମାନସରେ, ଏଇଟା ଭାବ ଏଇଟା ସମାଧି ଅବସ୍ଥା, ସେଇଠି ଭଗବାନ ଆସନ୍ତି ନା ଆଉ ହାତରେ ମନ ଇନ୍ଦ୍ରିୟ ଆଉ କିଛି ନଥାଏ, କେବଳ ଭଗବାନଙ୍କ ଚିନ୍ତାରେ ଥାଏ, ସେଥିପାଇଁ ସିଏ ସେ କ୍ଷୀରିରେ କ୍ଷୀରିଟା ଗରମ ଅଛି କ'ଣ ଠାକୁରଙ୍କୁ ଭୋଗ ଲଗେଇବେ ଆଙ୍ଗୁଠି ବୁଡ଼ୁଛୁ, ତାହେଲେ ଆଙ୍ଗୁଠି ବୁଡ଼ୁଛୁ ନା ଆଙ୍ଗୁଠା ପୋଡ଼ି ସେ ଆରେ ମନରେ ରୋଷେଇ କରୁଛନ୍ତି, ମନରେ ଅର୍ପଣ କରୁଛନ୍ତି, ଦେଖିଲା ଆଙ୍ଗୁଠି ପୋଡ଼ିଗଲା, ସମାଧି ଭାଙ୍ଗିଗଲା, ମନରେ ଦେଖିଲେ ଆରେ ଆଙ୍ଗୁଠି ଏମିତି ହେଇଗଲେ। ଏଇ ଅବସ୍ଥାରେ ଭଗବାନ ଯେଉଁମାନେ ଯେଉଁ ସାଲବେଗ ହୁଅନ୍ତୁ ଦାସିଆ ବାହାରିବ ଯେଉଁମାନେ ଭଗବାନ ସବୁ ପାଇଛନ୍ତି ସେମାନେ ପୁରା ଏଇଥିରେ ମଗ୍ନ ହେଇକି ରହିଥିଲେ ନା, ଆଉ ସବୁ ପୁରା ମନ ବିଷୟ ଲାଳା ସେଭଳି ସବୁ ନିରବଚ୍ଛିନ୍ନ କୃଷ୍ଣଙ୍କର ଏଇ ଯେଉଁ କୀର୍ତ୍ତନ ସେବା ହରିଗୁରୁ ବୈଷ୍ଣବଙ୍କର ସେବା କୀର୍ତ୍ତନ ଭଗବାନଙ୍କର ନାମ ସବୁବେଳେ ଚିନ୍ତନ ଏ ଦ୍ୱାରା ଧୀରେ ଧୀରେ କୃଷ୍ଣଙ୍କର ଗୁରୁ ବୈଷ୍ଣବଙ୍କର କୃପା ହେଲେ ଗୁରୁଦେବ ଗୋଟେ ଗ୍ରାଜୁଆଲ ପ୍ରୋସେସ୍, ତୁମେ ଇମିଡିଏଟଲି ତୁମେ ଭାବନି ରାତାରାତି ତୁମେ ଡେଇଁକି ପଳେଇବ, ଏଇଟା ଗୋଟେ ଗ୍ରାଜୁଆଲ ପ୍ରୋସେସ୍, ତୁମର ଶରଣାଗତି ତୁମର ସଂସ୍କାର ହିସାବରେ ଭଗବାନ ତୁମକୁ କୃପା କରିବେ, ଶିକ୍ଷା ବି ଦେବେ, ଦଣ୍ଡ ବି ଦେବେ, ତୁମର ସେଭଳି ବିଶ୍ୱାସ ବଢ଼ିବ, ଧୀରେ ଧୀରେ ତୁମର ସେ ଷ୍ଟେଜକୁ ଯାଇ ପହଞ୍ଚିବ, ସମାଧି ଅବସ୍ଥାରେ ଅଛନ୍ତି, ତେଣୁ କୃଷ୍ଣ ଆସିକି ପହଞ୍ଚିଗଲେଣି। ତାସାମ ବାସାଂଶ ଉପାଦାୟ ନିପମ ଆରୋହିଏ ସତ୍ୱର, ସାଙ୍ଗେ ସାଙ୍ଗେ ଆସିଲେ କେତେ କେତେ ଗୋପୀ ଥିଲେ, ଅନନ୍ତ ଗୋପୀ ଥିଲେ, ସମସ୍ତଙ୍କ ବସ୍ତ୍ରକୁ ନେଇକି ନିପ ବୃକ୍ଷ ଉପରକୁ ଚାଲିଗଲେ ସତ୍ୱର ତଡ଼ା ତତ୍କ୍ଷଣାତ୍, ଆରେ ଏତେ ବସ୍ତ୍ରକୁ ଗୋଟେଇକି ନବା, ଇଏ କହୁଛୁ ଯେଉଁ ସାଙ୍ଗରେ ଯେଉଁଟା ଆସିଛନ୍ତି ସିଏ କ'ଣ କି ଜାଣିଛନ୍ତି କି, ସିଏ ଛୋଟ ଛୁଆ ଡାକିକି ଆଣିଲେ, ସକାମନ ଡାକି ଧରିକି ଆସିଲେ, ସବୁ ବସ୍ତ୍ରକୁ ନେଇକି ବାନ୍ଧିଲେ କେଉଁଠି ନିପର, ହସତ ବି ପ୍ରହସ, ଏମାନେ ଜାଣନ୍ତିନି ଏଇ ହେଲା ଗୋପୀଙ୍କର ମହିମା, ହେଲା କୃଷ୍ଣଙ୍କର ମହିମା, ଇଏ ଯୋଗେଶ୍ୱର ହେଲେ ବି ସେମାନଙ୍କ ସମାଧି ଅବସ୍ଥାରେ ଅଛନ୍ତି, ସେ ସମାଧି ଅବସ୍ଥାରେ ଅଛନ୍ତି, କୃଷ୍ଣ ଆସିକି ପହଞ୍ଚି ଯାଇକି ତାଙ୍କ ବସ୍ତ୍ରକୁ ନେଇକି କେଉଁଠି ବାନ୍ଧିଲେଣି, କଦମ ଗଛରେ ସବୁ ବାନ୍ଧି ସାରିଲେଣି, ତାଙ୍କୁ ଜଣା ନାହିଁ, କାହାକୁ ଗୋପୀମାନଙ୍କୁ ଜଣା ନାହିଁ, ବାନ୍ଧାବନ୍ଧି କରିସାରିକି ସବୁ ବସ୍ତ୍ରକୁ ଯାହାର ଯେତେ ଅନନ୍ତ ବସ୍ତ୍ର, ଜଣେ ପ୍ରଶ୍ନ କରିବା ଏତେ ବସ୍ତ୍ର ଗୁଡାକ ତାହେଲେ ସେ କଦମ ବୃକ୍ଷ କେତେ ବଡ଼ ହେଇଥିବ, କଦମ ବଡ କେତେ କେତେ ବଡ଼ ବିଶାଳ ବଡ଼ କଦମ ହେଇଥିବ, କେମିତି ଏତେ ବଡ଼ କଦମ ଗଛ ହେଲା, ଆରେ ସବୁ ଯୋଗ ମାୟାଙ୍କ ଦ୍ୱାରା ହଉଛି, ଶାଖା ପୋଷାକ ସବୁବେଳେ ବାନ୍ଧିଛନ୍ତି କୃଷ୍ଣ, ହସତ ବି ପ୍ରହସନ ବାଲେଇ ପରିହାସ ଉବାଚ, ହସତ ବି ପରିସନ ବାଲେଇ, ସଖା ମାନଙ୍କ ସହିତ ପରିହାସ ହଉଛନ୍ତି, ଯୋଉ ସଖାକୁ ଧରିକି ଆସନ୍ତି ତାଙ୍କ ସହିତ ପରିହାସ, ଆଚ୍ଛା ପରିହାସ କଣ ହବା ଦରକାର, ସେମାନେ ସବୁ ଜଳ ଭିତରେ ବସୁଛନ୍ତି, ସେ ସମାଧି ଅବସ୍ଥାରେ ତମ ପତ୍ର ଉପରେ ରହିବା ପାଇଁ ଚାହୁଁଛନ୍ତି, କୃଷ୍ଣ ଯେ ପରିହାସ କହୁଛନ୍ତି ତାଙ୍କ ଧ୍ୟାନଟାକୁ ଭାଙ୍ଗିବା ପାଇଁ, କହିଲେ ହସା ହସି ଆମେ ନ କଲେ ସିଏ ମୋତେ ମୁଁ ଆସିକି ପହଞ୍ଚି ଗଲେଣି, ସେ ମୋତେ ପତ୍ର ଉପରେ ରହିବା ପାଇଁ ଚାହୁଁଛନ୍ତି, କିନ୍ତୁ କଣ କରୁଛନ୍ତି ମୋତେ ଚାହୁଁନାହାନ୍ତି, ସେ ମୋର ଗୁଣଗାନ କରୁଛନ୍ତି, ସମାଧି ଅବସ୍ଥା ରହିଯାଇଛି ଏବଂ ତାଙ୍କର ନେତ୍ର ସବୁ ସଜଳ ନେତ୍ର ହେଇଗଲାଣି, କୃଷ୍ଣ କ'ଣ ସତରେ ଆଜି ଆସିବନି, ସୂର୍ଯ୍ୟ ଉଦୟ ହେଇଗଲାଣି, ଏତେ ବେଳ ହେଇଗଲାଣି, ଘରେ ଗଲେ ଆମେ କ'ଣ କରିବୁ, ଏତେ ଗୋଟିଏ ମାସ ବ୍ରତ କଲୁ, ଯୋଗମାୟାଙ୍କ ନିର୍ଦ୍ଦେଶ ଆମେ ସବୁ ବ୍ରତ କଲୁ, କାତ୍ୟାୟନ ଦେବୀ କ'ଣ କର ତାଙ୍କ ପୂଜାରେ କିଛି ତ୍ରୁଟି ହେଇଗଲା କି, ଏଭଳି ଚିନ୍ତା କରୁଛନ୍ତି, କୃଷ୍ଣ ଲୀଳା କାନ କରୁଛନ୍ତି, ସଜଳ ନେତ୍ର ଚାହିଁକି ରହିଛନ୍ତି, କୃଷ୍ଣ ଯାଇକି ପହଞ୍ଚିଲେ, ଗୋଟେ ଜୀବନଟା ଗୋଟେ ଫ୍ରାଇଂ ପ୍ୟାନ୍ କ'ଣ କୁହାଯାଏ ଆମର ଓଡ଼ିଆରେ, ତାୱା କୁହନ୍ତିନି କି, କ'ଣଟା ପିଠା କରାଯାଉନି ତାୱା, ହଁ ତାୱା, ସେଥିରେ ଯେମିତି ତାକୁ ବସା ହେଇଥିବ, ସିଏ କ'ଣ ହେଉଛି, ସିଏ ନିଜେ ପୋଡ଼ି ହେଉଛି, ତାପରେ ଗୋଟେ ଜିନିଷକୁ ଭାଜୁଛି ନା, ଆଉ ତୁମେ ଭାଜିକି ଖାଉଛ, ପୋଡ଼ି ହେଉଛି କିଏ, ତା ସିଏ ପୋଡ଼ି ହେଉଛି ନା, ଫ୍ରାଇଂ ପ୍ୟାନ୍ ଭକ୍ତିର ହେଉଛି ସେୟା, ଗୋଟେ ଜୀବନଟା ମାନେ ସେଟା ହେଉଛି କଷ୍ଟ, ଏଟା ହେଉଛି ଆନନ୍ଦ, ସେଇଭଳି ଭଗବାନ ତୁମକୁ ଫ୍ରାଇଂ ପ୍ୟାନ୍ରେ ପକେଇଦେବେ, ପୁରା ଭଜା ହଉ, ସବୁ ପ୍ରକାର ପରୀକ୍ଷା, ସବୁ ପ୍ରକାର ଜିନିଷ, ଭଗବାନ ଏଥିରେ ଆନନ୍ଦ ଅଛି, ସୁଧାମ ଗରିବ ଥିଲା, ସେ ଦ୍ୱାରକା ଗଲା, ଦେଖିବାକୁ ଗଲେ କେତେ କଷ୍ଟ, ସେଥିରେ ଆନନ୍ଦ ଅଛି, ସେ ଗରିବ ତାର ଆନନ୍ଦ ଥିଲା, ଭୋଜନ ନଥିଲା, ଘରେ ଆନନ୍ଦ ଥିଲେ, ଧ୍ରୁବ ରାଜା ପୁଅ ହେଇକି ରାଜସୁଖ ଯେତିକି ପାଇନଥିଲେ, ବଳଦ ଯାଇକି ସେତିକି ସୁଖ ପାଇଗଲେ, ଭକ୍ତିରେ ଦୁଃଖ ନାହିଁ, ସାଧନ ଅବସ୍ଥାରେ ସୁଖ, ସାଧ୍ୟ ଅବସ୍ଥାରେ ପ୍ରେମ ପ୍ରାପ୍ତିରେ ସୁଖ, କିନ୍ତୁ ନ ଚାଲି ପାରିଲେ ସବୁ ଅବସ୍ଥାଟା ଦୁଃଖ, ସାଧନ ଅବସ୍ଥାଟା ବି ଦୁଃଖ, ସିଦ୍ଧ ଅବସ୍ଥାକୁ ଯିବ କେମିତି, ପ୍ରହସ ନାହିଁ, ହସତ ବି ବାଲେ ଇତି ବାଲ୍ୟ ନିଷ୍କ୍ରା ବାଲ୍ୟ ନିଷ୍କାରଣ ହାସ୍ୟମ ବଦ୍ଭିସ୍ତେ ସହ ପ୍ରକର୍ଷେଣ ହସନ୍ ଇତି হাস্য শব্দ এবং তাম অবধায়ন ইতি ভাব এটি কিছু কারণ নাই হসিবার তাৎপর্য হচ্ছে বাড়ঙ্ক সহ যে হসা হাসি করুলে হাস্য শব্দ তাম সো অবধায় অবধায় নীতি ভাব তা জনাইয়া কাহ গোপী মানুষ মু আসিগলি মু আসিগলি তা জনাইয়া সে হসি হসিয়া লাগলে পরিহাস কলে পুরো কাহ গোপী মান ভগবান কাহ সে ওড়িয়ার গোটে সে সব কুহতি কষি কষাই ধন দেবে নহলে বাহুড়াই দেবে সে যা ধন দেবে প্রেম ধন দেবে তা কষিবা কষিলে তো টেস্ট আ মশলা কষু ন কি আর রোষে জানলে জাঁব যে মশলা যেতে মশলা কষি পারা আজ টেস্ট আছে ন কষি পারা তোর তো রোষে কর টেস্ট নাই ভগবান তুমি কষিবে বাপা কড়ার পকাইছি মশলা কষুছ পনির কষিকি তো টেস্ট খাওছ হ্যাঁ টেস্ট লাগলে কাই টেস্ট লাগলো মশলাটা কষায় ভগবান সে তুমি কষিবে সবাই তা কাম সেটা আছে টেস্ট আছে টেস্ট আখ না পটলটা তুমি কষি দৌছ তা আহ বড়িয়া হয়েছে নয় কম করছ হ্যাঁ বেকার ফোবার হ্যাঁ ভাল লাগুনি ফোবার তাকে আদর করি তুমি ভগবান ন কষিলে তুমি কি আদর করি কি না কৃষ্ণ আদর করি না কে কৃষ্ণ ফোপাড় দেবে সংসারী ফোপাড় দেব আর কৃষ্ণঙ্কর কাম হল সে পরীক্ষা সবাই করি এ আসিছ তুমি নিজে জাঁচ সে ব্রত করছেন ছোট কুমারী মানে তুমি পতি রূপে পাইবে তিন চারি বর্ষের পিলা যোগেশ্বর না কষিবে তা জাঁবে তুমি মতো পাইবে তো লজ্জা গোটে কন লজ্জা ধর্ম গোটে কন তুমি পতি পতি আগে পতি আগে পত্নীকে লজ্জা লাগে পত্নী স্ত্রী কেবল পতি আগে উলক নাই পারে আগের নু আগের নু তা বাবা আগে নুহে প্রাপ্ত বয়স্ক হয়ে গেল কাহ আগের নু কেবল পতি আর লজ্জা গোটে কন মতো পতি রূপে পাইব লজ্জা পুরো কন করছো ভগবান দেখুছেন যে সর্বধর্ম কইদেল সর্বধর্ম কহবে সে ভবিষ্যতে সর্বধর্ম পরিত্যাজ্য মামেকম শরণম ব্রজ সর্বধর্মটা ছাড়বাটা কেতে আর তুমি খালি গাই পকাউছো নাটক বালা ভারত নাটক বালা কত আরম্ভ করি রাজনীতি নেতা সর্বধর্ম কই দেছ সুস্থ কাম পড়ছে না কন ধর্মটা ছাড় দেওয়া সমস্তে গাই দেছেন না সর্বধর্ম পরিত্যাজ্য যা পচারে ভারতের এই শ্লোক সমস্ত জাঁচি কেন জাঁচ দেখুন তুমি ধর্মটা ছাড়া কত কষ্ট সবু ছাড়ি কৃষ্ণ পত্রিকা পাওয়া যাচ্ছে লজ্জাকে ছাড়ি পার না স্বামী আগে লজ্জা কন কে স্বামী আগে লজ্জা কলে সংসারে ডাকলে দেখিয়া কি লজ্জা করছে পরীক্ষা কষিবে তুমি আপনার কাম সে হসত বি পরিহাস করছেন কিন্তু তা অবধানটা আসু গোপী মানে মতো চাহু কম কৃষ্ণ আসি কৌছেন পরিহাস মিতি ব্রজবালিকা অত্র কদম্ব শাখায় শ্বেতবদ্ভি বস্ত্রাণী কিরণী বদ্ধা স্থাপিতানি জুয়ম কিম জানিথ ন বা তুমি কোন জানিছ কি না জুয়ম কিম জানিথ ন বা তুমি জানিছ কি নাই এই কদম্ব বৃক্ষের শ্বেত বস্ত্র গুড়ি সব বস্ত্র গুড়ি কি রখিলা বিভিন্ন প্রকার বস্ত্র কি রখিলা কি কে নিজে বন্ধা বন্ধি করি চলে আইলে আসি আগে পচার কি রখিলে কৃষ্ণ পরিহাস করছেন গোপী মান এটা প্রেমর পরিহাস সংসার সুখ কিছু নাই সুখ কন তুমি জাঁ হি না যে সুখী নুহে সে সুখ কাহ দেব সংসার দুঃখী গোটে কাহ সুখ দিয়ে সংসার তো সমস্ত দুঃখী সে তুমি কোণ সুখ দেবে তো দুঃখী যে তুমি সুখ দেছি সেটা কন তা পাখে সুখ নাই সি তুমি যে সুখটা দেটা গোটে দুঃখ সেটা সে মানুষ বুঝিপার নি সেটা সুখ বলে কুচি আসতে যদি দুঃখী হলে তাহলে গোটে দুঃখী আউ গোটে দুঃখী কন দেব সুখ কেমি দেব সেটা না হচ্ছে সুখ কিন্তু প্রকৃতরে সেটা হচ্ছে দুঃখ মায়ের পড়ছে বলে জাঁপার না আ জাঁপার দুঃখ দুঃখীটা সুখ কৃষ্ণ দিয়ে পারি আর কৃষ্ণ আনন্দ কেমি দেছেন গোপী মানুষ কে কুহ অত্র কদম্ব শাখায়াম কদম্ব শাখায়া শ্বেতা শ্বেতাবদ্ভি শ্বেতা আদি অলগা বস্ত্রাণী কে নাই বদ্ধা কি বাঁধিলা স্থাপিতা জুয়াম কেমন জাঁথাও নবা কি এটি বাঁধিছেন নিবদ্ধ স্থাপিতা কি বাঁধি তুমি জাঁচ কি না জাঁ গোপী মানে কৃষ্ণ কুচ ময়া তো গাশ্চারয়তম তানি জুয়ম কি ময়া তো গাশ্চারয়তম দুরাদেব দৃষ্টা কিম অস্মাকিন কদম্ব কদম্ব অদ্য বিচিত্র বংশংসি বংশংসি এব পুষ্প ফলানি এব দধাত ইতি আশ্চর্য দর্শনেন উল্লসিতেন দ্রুতম আগত্য আরুহ্য ইতি ମୋତେ କ'ଣ ମୁଁ ଗୋପୀମାନେ କହିଲେ ତୁମେ କାଇଁ ଏଠିକି ଆସିଛ, ତୁମର ଆସିବାର କାରଣ କ'ଣ? ହଁ ମୁଁ କ'ଣ ଏଠିକି ଆସିଥାନ୍ତି କି? ମୁଁ ଆସିନଥାନ୍ତି, ମୟା ତୁ ଗୋଚା ଗାସ୍ଚା ରୟନ୍ତ, ମୁଁ ଯେତେବେଳେ ଗାଈ ଚରାଉଥିଲି ମୁଁ ଦୂରସ୍ଥ ହେବ, ମୁଁ ଦୂରରୁ ଦେଖିଲି କ'ଣ ବାସାଂଶୀ ଏବଂ ପୁଷ୍ପ ଫଳାଣି, ମୁଁ ଭାବରୁ ଦୂରରୁ ଦେଖିଲି କ'ଣ ବୃନ୍ଦାବନରେ କଦମ୍ବ ଗଛରେ କ'ଣ ନାଲି ନାଲି ଧଳା ଏସବୁ କୃଷ୍ଣ କେମିତି ଚାଲାଖରେ କହୁଛନ୍ତି ବସ୍ତ୍ର ବନ୍ଧା ହେଇଛି ସେଟା ବିଭିନ୍ନ ରଙ୍ଗରେ, କୃଷ୍ଣ କହୁଛନ୍ତି କଦମ୍ବ ଗଛରେ କ'ଣ ବିଭିନ୍ନ ଫୁଲ ଫୁଟିଲାଣି, ମୁଁ ସେଟା ଦୌଡ଼ି ଦୌଡ଼ିକି ଆସିଛି, ମୋର ମୁଁ କାଇଁ ଆସିଥାନ୍ତି ଏଠି, ମୋର କିଛି କାମ ନାହିଁ, ତୁମେ ଏଠି ଝିଅ ପିଲା ଗୁଡ଼ା ସ୍ନାନ କରୁଛ, ମୋର କିଛି କାମ ନାହିଁ ଏଠି, ମୁଁ ଖାଲି ସେ ଦେଖିବାକୁ ଆଶ୍ଚର୍ଯ୍ୟ ଜିନିଷ, ଆରେ କଦମ୍ବ ଗଛରେ କ'ଣ ଆଜି ବୃନ୍ଦାବନରେ ବିଭିନ୍ନ ପ୍ରକାର ରଙ୍ଗର ଫୁଲ ଫୁଟିଲାଣି, ମୁଁ ତ ଜାଣିନି, ମୁଁ ସେଇଟାକୁ ଦେଖିବାକୁ ଆସିଛି, ମୁଁ ସେଥିପାଇଁ ଆସିକି ପୁଣି ଦୌଡ଼ିକି ଉପରକୁ ଉଠିକି ପଳେଇଲି ଆରୁଇଏମ୍, ମୋତେ ତୁମେ କିଛି ଦୋଷ ଦିଅନି, ମୁଁ ଆସିନଥାନ୍ତି ଏଠି, କଦମ ଗଛରେ କିଏ ବସ୍ତ୍ରରେ ବସ୍ତ୍ରଟା ବାନ୍ଧି ଦେଇଛି, ମୁଁ କ'ଣ ବସ୍ତ୍ର ଜାଣିଛି, ମୁଁ ଦୂରରୁ ଦେଖିଲି ଏଟା ଫୁଲ ଭଳିଆ ଦେଖାହଉଛି, ମୋ ଖୁସିରେ ଆଇଲେ ମୁଁ ସଖାମାନଙ୍କ ପାଇଁ ନେବି ଆଉ, ମୁଁ ସେଠି ଆଇଲା ବେଳକୁ ଦେଖିଲା ବେଳକୁ ନାଲି ନାଲି ନେଳି ଏସବୁ କେତେ ପ୍ରକାର ଫୁଲ ଦେଖା ହେଲା, ଆଉ ବିଶେଷ କରି ଶ୍ୱେତ ଧଳା ଫୁଲ କ'ଣ କଦମ ଫୁଲଟା କେମିତିକା, ହଁ କଦମ ଫୁଲଟା ହଳଦିଆ ନା ପ୍ରାୟ ଆଉ ହଳଦିଆ, ଏଠି କ'ଣ ସବୁ ଧଳା ନାଲି ଏସବୁ କ'ଣ, ମୁଁ ସେ ଦୂର ଦୂରକୁ ଆସିଛି ଆଶ୍ଚର୍ଯ୍ୟ ଦେଖିବା ପାଇଁ ଆଉ, ମୁଁ ଦେଖି ଆସିଛି ଆଉ ମୁଁ ଆସିକି ଗଛ ଉପରେ ଚଢ଼ିକି ଦେଖିକି ଆଇଲି, ଆରେ ମୁଁ ଏତେ ବୋକା, ମୁଁ ଆସିକି ଦେଖିଲା ବେଳକୁ ଇଏ କଦମ ଫୁଲ ନୁହେଁ, ଏଇଟା ହେଉଛି ବସ୍ତ୍ର, ଏଇଟା କାର ବସ୍ତ୍ର, ନନୁଭୋ ଅସ୍ମାଦିୟମ୍ ଅସ୍ମାଦିୟାନି ଏବତାନି ବାଂଶାଂଶି ନୈବଂ ତହି କଥମ ଏତାବତ୍ ଉଚ୍ଚ କଦମ୍ବ ଶାଖା ରୂଢ଼ାନି ନନୁଭୋ ଅସ୍ମଦମ୍ ଏତା ଆଚ୍ଛା, ହଁ କୃଷ୍ଣ ପଚାରିଲେ ଆଚ୍ଛା ଏ କୁହ ତାହେଲେ ତୁମେ ଜାଣିଛ କି ଏଠି କାହା ବସନ, କହିଲେ ହେ ରାଜନନ୍ଦନ ଏଇ ବସନ ଗୁଡ଼ାକ ସବୁ ଆମର ଅସ୍ମାଦିୟ ରାମ ବସ୍ତ୍ର ଗୁଡ଼ାକ, କିଏ କହିଲେ ଗୋପୀମାନେ କହିଲେ, କୃଷ୍ଣ କହିଲା ଯଦି ଏଟା ତୁମ ବସ୍ତ୍ର ନନୁ ଭୋ ଅସ୍ମାଦିୟନି ବାଂଶାନି ମୟ ଏବଂ ତହି କଥମ ଏତାବତ୍ ଉଚ୍ଚ କଦମ୍ବ ଶାଖା ମୃଢ଼ାନି, ମୋତେ କିନ୍ତୁ ବିଶ୍ୱାସ ହଉନି ଏଇଟା ତୁମର ବସ୍ତ୍ର ବୋଲି, କିଏ କହୁଛନ୍ତି କୃଷ୍ଣ, ତୁମେ ଏତେ ଛୋଟ ପିଲା, ମୁଁ ସବୁଦିନ ଆସି ଗଛରେ ଡିଆଁ ମରାମରି କରୁଛି, ମୋର ହାବିଟ ଅଛି, ମୁଁ ଏତେ ବଡ଼ ଗଛକୁ ଚଢ଼ୁ, ତୁମେ ଝିଅ ପିଲା ହେଇକି ଗଛକୁ କେମିତି ଚଢ଼ିବ, ମୋତେ ବିଶ୍ୱାସ ଲାଗୁନି ଏଇଟା ତୁମର ବସ୍ତ୍ର, ତୁମେ ଗଛ କେମିତି ଚଢ଼ିବ, ତୁମେ ଗଛ ଚଢ଼ିପାରିବନି, ମାନେ କୃଷ୍ଣ ତାଙ୍କୁ ଏମିତି ଚାଲା ଖେଳ ତାଙ୍କ ଧର୍ମଟାକୁ ଛଡ଼ାଉଛନ୍ତି, ଦେଖେଇବେ ସର୍ବଧର୍ମମାନଙ୍କ ପ୍ରତି ଭବିଷ୍ୟତରେ କହିବେ ନା, ଦେଖ ଗୋପୀମାନେ କେବଳ ସର୍ବଧର୍ମ ଛାଡ଼ିପାରିଛ, ଆଉ ସର୍ବଧର୍ମ କିଏ ଛାଡ଼ିବ, ମୁଁ ଯାହାକୁ ସ୍ୱୀକାର କରେ, ଭଗବାନ ସ୍ୱୀକାର ନକଲେ ତୁମେ ଧର୍ମ ଛାଡ଼ିବେ, ଦେହ ଧର୍ମ ଛାଡ଼ିପାରିବନି, ଆଉ କୃଷ୍ଣ ଯଦି ତୁମର କୌଣସି ଗୁଣକୁ ଦେଖିକି ତୁମକୁ ସ୍ୱୀକାର କରିନେଲେ ତାପରେ ଧର୍ମ ଛାଡ଼ିବା କ'ଣ ତୁମ ପାଇଁ ଅଛି, ସବୁ ପ୍ରକାର ଧର୍ମକୁ ତୁମେ ଛାଡ଼ିଦେବ, କେବଳ କୃଷ୍ଣ ସବୁ ପ୍ରକାର ଧର୍ମ ଛାଡ଼ିବା ତାତ୍ପର୍ଯ୍ୟ ନୁହେଁ, କୃଷ୍ଣଙ୍କୁ ଭଜନ କଲେ ତ ଅଟୋମେଟିକ ସବୁ ଧର୍ମର ପ୍ରତି ତୁମର ବିତୃଷ୍ଣ ଭାବ ଚାଲି ଆସିବ, ମୋତେ ବିଶ୍ୱାସ ଲାଗୁନି ଯେ ତୁମେ କ'ଣ କରୁଛ ଏତେ ବଡ଼ ଉଚ୍ଚ ଗଛକୁ ଚଢ଼ିକି ବସ୍ତ୍ର ରଖିଛ ବୋଲି, ନନୁ ଭୋ ତ୍ୱେବ ରୋଚ ଚୋରୟିତ୍ୱା ଆରୋହିତାନି, କିନ୍ତୁ ଆମେ ଭଲ ଭାବରେ ଜାଣିଛୁ କିଏ କହୁଛନ୍ତି ଗୋପୀମାନେ, ତୁମେ ଚୋରି କରିକି ଗଛ ଉପରେ ରଖିଛ, କୃଷ୍ଣ କହିଲେ ମୁଁ କାହିଁ ଚୋରି କରି ରଖିବି, ମୁଁ ପର ଝିଅ ପିଲା ଗୁଡ଼ାଙ୍କର ବସ୍ତ୍ର ମୋର କ'ଣ ହବ, ମୁଁ ଚୋରି କରି ରଖିନି, କାଲି ଚାଲିବ ତାଙ୍କର କଥା ଭାଷା, ଇଏ ବସ୍ତ୍ର ତୁମର ନୁହେଁ, ଇଏ କେଉଁ ଦେବାଦେବୀ ମାନେ ଆସୁଛନ୍ତି ଏଠି ସ୍ନାନ କରିବା ପାଇଁ, ତାଙ୍କର ବସ୍ତ୍ର ସେ ଛାଡ଼ିକି ଯାଇଛନ୍ତି, ଶେଷକୁ ଯେତେବେଳେ ଗୋପୀଙ୍କର କୃଷ୍ଣଙ୍କର ଆଲୋଚନା ଚାଲିବ, ସେ ଗୋପୀମାନେ ପରାସ୍ତ କରିଦେବେ କୃଷ୍ଣଙ୍କୁ, ଫେରେ ଆମର ବସ୍ତ୍ର ଆଜ୍ଞା ତୁମର ବସ୍ତ୍ରଟା ନିଅ ଆସ, କୃଷ୍ଣ ଚାଲାକ ପାଇଁ ତୁମର ବୋଲି କହୁଛ ତ, ତୁମର ତୁମର ବସ୍ତ୍ରଟା ଆସିକି ନିଅ ଆଉ କ'ଣ, ଏ ଗୋପୀମାନେ କଥା ଅଲଗା କାହାର ବସ୍ତ୍ର, କୃଷ୍ଣ ପଳେଇଥାନ୍ତି, ଗୋପୀମାନେ ଏଇଟା ଆମର ବସ୍ତ୍ର, ଆଉ ତୁମର ବସ୍ତ୍ର ଆସିକି ନିଅ, ସେଠୁ ଜଳ ଭିତରେ ଆସିବେନି, ଦେଖ ପତି ରୂପରେ ଚାହୁଁଛନ୍ତି ଜୀବଟା ଧର୍ମ ଛାଡ଼ଦେବାରେ ସଜା କଥା ପଡୁଛି, କହିବାଟା ବହୁତ ସହଜ ଜୀବନରେ, କହିବା ପାଇଁ ଯଦି ପ୍ରତି କଥାରେ ପଇସା ପଡ଼ୁଥାନ୍ତା ମଣିଷ ପାଟି ବନ୍ଧାକୁ, କହିବା ପାଇଁ କିଛି ପଇସା ପଡ଼ୁନି, ନା ଧର୍ମ ବିଷୟରେ ହେଉ ନା ଅଧର୍ମ ବିଷୟରେ ହେଉ, ସେଥିପାଇଁ ସମସ୍ତେ ସବୁକିଛି କହିଦେଉଛନ୍ତି, କରିବାଟା କେତେ କଷ୍ଟ ଜୀବନରେ, ଯିଏ କରିବ ସେ ଜାଣିବ, ଯିଏ କରିବ ସେ ଜାଣିବ, କାରଣ ଆମେ କୃଷ୍ଣଙ୍କୁ ପାଇବା ପାଇଁ ଚାହୁଁଛେ ନା, କାଲି ଆମେ ଶୁଣିବା ଅବଶିଷ୍ଟ, ହରେ କୃଷ୍ଣ ଜୟ ଗ୍ରନ୍ଥରାଶିମଦ୍ ଭାଗବତମ୍ କି ଜୟ ଶ୍ରୀଲ ପ୍ରଭୁପାଦ ଶ୍ରୀଲ ଗୁରୁଦେବ କି ଜୟ ନିତାୟ ଗୋ ବର୍ତ୍ତମାନ।